ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवत युद्धस्कन्ध चतुर्थाध्याय शोकभार नवे भाई भाई नवे लेखा है बोलो। तन्मे तन्मे स्वभर्तो स्वभर्तो अवसायम अवसायम अलक्ष्यमाणो अलक्ष्यमाणो दुस्मात् दुस्मात् व्यतिक्रमगतिं व्यतिक्रमगतिं प्रतिपद्य प्रतिपद्य सद्यः सद्यः भूयो भूयो ममान्तिकं ममान्तिकं एतान् एतान् तदनु ब्रहो तदनु ब्रहो मे मे जत् जत् कल्पतां कल्पतां अचिरतो अचिरतो द्रुतयो द्रुतयो विवासः विवासः तन्मे स्वभर्तुर् अवासयम् अलक्ष्मणो तन्मे स्वभर्तुर् अवासयम् अलक्ष्मणो
तन्मे स्वभर्तुर् अवासयम् अलक्ष्मणो
जस्मात् व्यतिक्रमगतिं प्रतिपद्य सद्यः
जस्मात् व्यतिक्रमगतिं प्रतिपद्य सद्यः
जस्मात् व्यतिक्रमगतिं प्रतिपद्य सद्यः
जस्मात् व्यतिक्रमगतिं प्रतिपद्य सद्यः
भूयो ममाधिकम् इदं भूयो ममाधिकम् इदं तदनुग्रहोमि
भूयो ममान्तिकम् इतां तदनुग्रहोमि
भूयो ममान्तिकम् इतां तदनुग्रहोमि
भूयो ममान्तिकम् इतां तदनुग्रहोमि
यत्कल्पताम् अचिरतो भृतयो विवासः
यत्कल्पताम् अचिरतो भृतयोर्विवासः
तन्मे स्वभर्तुरवसायम् अलक्ष्यमाणो
तन्मे स्वभर्तुर् अवसयम् अलक्ष्यमाणो
जस्मात् व्यतिक्रमगतिं प्रतिपद्य सद्यः
जस्मात् व्यतिक्रमगतिं प्रतिपद्य सद्यः
भूयो ममान्तिकम् इतां तदनुग्रहोमि
यो ममान्तिकम् इतां तदनुग्रहोमि
यत्कल्पताम् अचिरतो भृतयो भृतयोर्विवासः
यत्कल्पताम् अचिरतो भृतयोर्विवासः तन्मे स्वभर्तुर् अवसायम् अलक्ष्यमाणो
तन्मे स्वभर्तुर् अवसायम् अलक्ष्यमाणो
यस्माद् व्यतिक्रमगतिं प्रतिपद्य सद्यः
यस्माद् व्यतिक्रमगतिं प्रतिपद्य सद्यः
भूयो ममान्तिकम् इतां तदनुग्रहोमि
भूयो ममान्तिकम् इतां तदनुग्रहोमि
यत्कल्पताम् अचिरतो भूतयोर्विवासः
यत्कल्पताम् अचिरतो भूतयोर्विवासः सदनः तत् प्रणु मे मोर सोभट्टो समानक प्रभुङ्कर अवसायम् इच्छा अलक्ष्यमाणो न जाने जस्मात् आपन्मान्तिकरे व्यतिक्रम अपराध गतिं फल प्रति प्रतिपद्य प्राप्य सद्य तत्क्षण भूयो पुनर्वार मम अंतिकम मोपाकपु एतान् प्राप्त विवा तत् कहा अनुग्रह रूपा मे नौपति जत जा कल्पताम व्यवस्था है अचिरतो अचिरे भूतयो ए दुई भूतांतर निवास दूर निवास शुक्र अनुवाद अतएव यही दुई भूत मोर अभिप्राय अवगत न हो आपण मान निकट रे अपराध करिसंती एमाने से ही अपराध चित गति सद्य प्राप्त हो पुनर्वार मो निकट को आसतु वृत्तद्वयंकर स्थान भ्रष्ट जो अत्यंत अन्यत्र वास अचिरे कर्तृक शीघ्र समापन कले मो प्रति यथेष्ट अनुग्रह कराएगी ଯେ ଭଗବାନଙ୍କରେ ଏ କଥା ଜଣାଯାଉଛି ଯେ ଭଗବାନ ତାଙ୍କର ମୃତଦେହଙ୍କୁ ବୈକୁଣ୍ଠକୁ ଫେରାଇ ଆଣିବା ନିମିତ୍ତ କେତେ କେଡ଼େ ବ୍ୟାକୁଳ ତେଣୁ ଏ ଘଟଣାରୁ ଏହା ପ୍ରମାଣିତ ହେଉଛି ଯେ ଯେଉଁମାନେ ଥରେ ବୈକୁଣ୍ଠ ଲୋକରେ ପ୍ରବେଶ ଲାଭ କରିଛନ୍ତି ସେମାନଙ୍କର କେବେ ହେଲେ ପତନ ହୋଇନପାରେ ଜୟ ଓ ବିଜୟଙ୍କର ଏ ଘଟଣା ଅଧପତନ ଜନିତ ଘଟଣା ନୁହେଁ ଏହା ଏକ ଆକସ୍ମିକ ବ୍ୟାପାର ଅଟେ ଏହି ପ୍ରକାର ଭକ୍ତଙ୍କୁ ଖୁବ୍ ଶୀଘ୍ର ବୈକୁଣ୍ଠ ଲୋକକୁ ଫେରାଇ ଆଣିବା ପାଇଁ ଭଗବାନ ସତତ ବ୍ୟାକୁଳ ଏଥିରୁ ଏହା ସୂଚିତ ହୁଏ ଯେ ଭକ୍ତ ଓ ଭଗବାନ ମଧ୍ୟରେ ଭୁଲ ପୂଜାମଣାର ଅବକାଶ ନଥାଏ ଭୁଲ ପୂଜାମଣା ହେବା ସମ୍ଭବପର ନୁହେଁ କିନ୍ତୁ ଯେତେବେଳେ ଗୋଟିଏ ଭକ୍ତ ଅନ୍ୟ ଏକ ଭକ୍ତଙ୍କୁ ଭୁଲ ବୁଝେ ସେତେବେଳେ ସେ ଭୁଲ ବୁଝାମଣା ପାଇଁ ଦଣ୍ଡ ଭୋଗ କରିବାକୁ ପଡ଼େ କିନ୍ତୁ ସେ ଦଣ୍ଡ ଅସ୍ଥାୟୀ ଅଟେ ଭଗବାନ ସ୍ୱଭକ୍ତମାନଙ୍କ ପ୍ରତି ଏତେ କୃପାଳୁ ଯେ ସେ ଦ୍ୱାରପାଳ ଦ୍ୱୟଙ୍କର ଅପରାଧ ନିମନ୍ତେ ନିଜକୁ ଦାୟୀ କଲେ ଏବଂ ସେମାନେ ବା ଦ୍ୱାରପାଳ ଦ୍ୱୟ ଯେପରି ଖୁବ୍ ଶୀଘ୍ର ବୈକୁଣ୍ଠ ଲୋକ ଫେରିଆସିବାର ସୁଯୋଗ ପାଇବେ ସେ ସୁଯୋଗ ସେମାନଙ୍କୁ ଦେବା ନିମିତ୍ତ ଭଗବାନ ମୁନିଗଣଙ୍କୁ ଅନୁରୋଧ କଲେ ତେଣୁ ଏ ଭଗବାନଙ୍କର କେତେ ବିନମ୍ରତା ଭଗବାନ ଯଦିଓ ସବୁକିଛି କରିପାରିବେ ଭଗବାନ ପାଇଁ କିଛି ଅସମ୍ଭବ ନାହିଁ ଆମର ଆମେ ପଢ଼ୁଥିଲୁ ଯେ ଫ୍ରାନ୍ସର ଜଣେ ଥିଲେ ନେପୋଲିଅନ ବୋନାପାର୍ଟ ସେ କହୁଥିଲେ ଦେର୍ ଇଜ୍ ନୋ ସଚ୍ ୱାର୍ଡ ବଟ୍ ଇମ୍ପସିବୁଲ୍ ଇମ୍ପସିବୁଲ୍ ଇଜ୍ ନଟ୍ ଇନ୍ ମାଇ ଡିକ୍ସନାରୀ ଅସମ୍ଭବ ଏଇ ଯେଉଁ ଶବ୍ଦ ମୋର ଡିକ୍ସନାରୀ ନାହିଁ ବୋଲି ସେ କହୁଥିଲେ ଯଦିଓ ଏଭଳି ସେ କହୁଥିଲେ କିନ୍ତୁ ସେ ମୃତ୍ୟୁକୁ ଏଡ଼େଇବା ତାଙ୍କ ପାଇଁ ସମ୍ଭବ ହୋଇପାରିଲା ନାହିଁ ମୃତ୍ୟୁର ମୃତ୍ୟୁ ବା କାଳର କରାଳ ବର୍ବରେ ସେ ଲୀନ ହୋଇଗଲେ କିନ୍ତୁ ଭଗବାନ ପାଇଁ କିଛି ଅସମ୍ଭବ ନୁହଁ ଭଗବାନ ସବୁକିଛି ସମ୍ଭବ କରିପାରିବେ ଆଉ କର୍ତ୍ତୁମ୍ ସର୍ବଥା କର୍ତ୍ତୁମ୍ ଅନ୍ୟତା କର୍ତ୍ତୁମ୍ ସମର୍ଥ ଭଗବାନଙ୍କର ଇଏ ଗୋଟେ ସଂଜ୍ଞା ଏ ସବୁକିଛି କରିପାରିବେ କିନ୍ତୁ ଭଗବାନଙ୍କର କେତେ ଦୟନୀୟତା କେତେ ନମ୍ରତା ବିନମ୍ର ଭଗବତ ଗୀତାରେ ଭଗବାନ କହିଲେ ନା ଜ୍ଞାନରେ ପ୍ରଥମେ କହୁଛନ୍ତି ଅମାନିତ୍ୱ ଭଗବତ ଗୀତା 13 ଅଧ୍ୟାୟରେ 5 ଶ୍ଳୋକରେ ଭଗବାନ ଜ୍ଞାନ ବିଷୟରେ କହିଛନ୍ତି ପ୍ରଥମ ଶ୍ଳୋକରେ ପ୍ରଥମ ଅକ୍ଷର ହେଉଛି ଭଗବାନଙ୍କର ପ୍ରଥମ ଶବ୍ଦ ହେଉଛି ଅମାନିତ୍ୱ ଅଦମ୍ବିତ୍ୱ ମହିଷା କ୍ଷାନ୍ତିରାର୍ଜବମ୍ ଆଚାର୍ଯ୍ୟୋପାସନ ଶୌଚମ ସ୍ତର୍ଯ୍ୟ ମାତୃ ବିନିଗ୍ରହ ଏସବୁ ହେଉଛି ଜ୍ଞାନ ତେଣୁ ଯେଉଁମାନେ ଅମାନିତ୍ୱ ଯେଉଁମାନେ ମାନ ଦାବି କରନ୍ତି ନାହିଁ ଅନ୍ୟମାନଙ୍କୁ ସମ୍ମାନ ପ୍ରଦର୍ଶନ କରନ୍ତି ଇଏ ହେଉଛି ପ୍ରକୃତ ଜ୍ଞାନ ତେଣୁ ଭଗବାନଙ୍କର ମଧ୍ୟ ଆମେ ଦେଖୁଛେ କେତେ ଅମାନିତ୍ୱ ରହିଛି ଭଗବାନ ଚାହିଁଥିଲେ ସେ ଚାରି କୁମାର ଯେଉଁ ଅଭିଶାପ ଦେଇଥିଲେ ସେ କହିଥାନ୍ତେ ଏଇଟା ବ୍ୟର୍ଥ ହୋଇଯାଉ ଯେଉଁଭଳି ଭାବରେ କିଏ ଦୁର୍ବାସା ଯେଉଁ ଦେଇଥିଲେ ଅଭିଶାପ ଅମ୍ବରୀଶ ମହାରାଜଙ୍କ ପ୍ରତି ଅଭିଶାପ ମାନେ ତାଙ୍କର ହତ୍ୟା କରିବା ପାଇଁ ଉଦ୍ୟତ ହୋଇଯାଇଥିଲେ ଜଟା ଛିଣ୍ଡେଇକରି ତୃତୀୟ ନାମକ ରାକ୍ଷସ ତିଆରି କରିଦେଇଥିଲେ ନିଶ୍ଚିନ୍ତ ଭାବରେ ଅମ୍ବରୀଶ ମହାରାଜ ମୃତ୍ୟୁବରଣ କରିଥାନ୍ତେ ଏତେ କୌଣସି ସନ୍ଦେହ ନାହିଁ କିନ୍ତୁ ସେ ସମ୍ଭବକୁ ମଧ୍ୟ ଭଗବାନ ଅସମ୍ଭବ କରିଦେଲେ ଭଗବାନ ସେ ଦୁର୍ବାସାଙ୍କର କ୍ରୋଧକୁ ନଷ୍ଟ କରିଦେଲେ ଭଗବାନ ତାଙ୍କର ସୁଦର୍ଶନ ଚକ୍ରରେ ସେ ଜଟାକୁ ଜଳାଇଦେଲେ ସେ ଯେଉଁ କୃତିଆ ନାମକ ରାକ୍ଷସ ଆସିଥିଲା ସେ ଗୋଟେ ସାକ୍ଷାତ ଅଗ୍ନି ଆସିଥିଲା ସେ ଅଗ୍ନିକୁ ମଧ୍ୟ ଭଗବାନ ଜଳାଇଦେଲେ ତେଣୁ ଭଗବାନ ସବୁ କିଛି କରିପାରିବେ। ତେଣୁ ଏ ଯେଉଁ ଦୁର୍ବାସା ଏ ଯେଉଁ କରିଥିଲେ ସେଇଭଳି ଭାବରେ ଅନେକ ରହିଛି ଅଭିଶାପ ସବୁ ଭଗବାନ ତାକୁ ବ୍ୟର୍ଥ କରିଦେଇଛନ୍ତି। ଯେଉଁଭଳି ଭାବରେ ଅଶ୍ୱତ୍ଥମା କ'ଣ ସେ ଯେଉଁ ଅସ୍ତ୍ର ଛାଡ଼ିଥିଲେ ବ୍ରହ୍ମାସ୍ତ୍ର, ପରୀକ୍ଷିତ ମହାରାଜ ମୃତ୍ୟୁବରଣ କରିଥାନ୍ତେ, ଜଳି ଯାଇଥିଲେ ପରୀକ୍ଷିତ ମହାରାଜ। ଯେତେବେଳେ ଭଗବାନ ଫେରୁଛନ୍ତି ମହାଭାରତ ଯୁଦ୍ଧ ପରେ ଯାଉଛନ୍ତି ହସ୍ତିନାପୁରରୁ, ଯିବେ ସେ ଦ୍ୱାରକା, ରଥ ଉପରେ ବସିଯାଇଛନ୍ତି, ରଥ ଆରମ୍ଭ ହୋଇଯାଇଛି, ଚାଲିବା ଆରମ୍ଭ ହୋଇଯାଇଛି। ସେହି ସମୟରେ ଧାଇଁ ଧାଇଁକିରି ଆସୁଛନ୍ତି କିଏ ଆମର ମା ପରୀକ୍ଷିତଙ୍କର ମା କିଏ ଉତ୍ତରା। ତେଣୁ ସେ କହୁଛନ୍ତି, ପାହି ପାହି ମହାଯୋଗିନ୍ ଦେବ ଦେବ ଜଗତପତେ ନାନ୍ୟଂ ତୋ ଦଭୟଂ ପଶ୍ୟେ ଯତ୍ର ମୃତ୍ୟୁ ପରସ୍ପରମ୍। ତାଙ୍କର ଯେଉଁ ଗର୍ଭରେ ସନ୍ତାନ ଅଛି ସେ ଅନୁଭବ କରୁଛନ୍ତି, ସେ ଦୟ ହୋଇଯାଉଛି। ତେଣୁକରି ସେ ଭଗବାନଙ୍କ ଶରଣରେ ଯାଇଛନ୍ତି, କହୁଛନ୍ତି, ପ୍ରଭୁ ମୋର ଗର୍ଭସ୍ଥ ସନ୍ତାନକୁ ଆପଣ ରକ୍ଷା କରନ୍ତୁ, ମୋତେ ସେ ଯେଉଁ ବ୍ରହ୍ମାସ୍ତ୍ର ବା ଯେଉଁ ଅସ୍ତ୍ର ମୋତେ ମୋତେ ଜାଳିଦେଉ, କିଛି ଅସୁବିଧା ନାହିଁ, କିନ୍ତୁ ମୋର ଗର୍ଭକୁ ରକ୍ଷା କରନ୍ତୁ। ତେଣୁ ଏଇଟା ଅସମ୍ଭବ ଥିଲା ସେ ଗର୍ଭକୁ ରକ୍ଷା କରିବା, କାରଣ ବ୍ରହ୍ମାସ୍ତ୍ର ତାଙ୍କୁ ଜାଳିଦେବା ପାଇଁ ଆରମ୍ଭ କରିଦେଇଥିଲେ। କିନ୍ତୁ ଭଗବାନ ସେ ସମ୍ଭବକୁ ମଧ୍ୟ ଅସମ୍ଭବରେ ପରିଣତ କରିଦେଲେ, ଯେଉଁଟା ହେବା କଥା ସେଟାକୁ ବ୍ୟର୍ଥ କରିଦେଲେ। ଭଗବାନ ନିଜେ ଯଦିଓ ସେ ରଥ ଉପରେ ଅଛନ୍ତି, କିନ୍ତୁ ନିଜକୁ ବିସ୍ତାର କରି ସୂକ୍ଷ୍ମ ରୂପରେ ଉତ୍ତରାଙ୍ଗର ଗର୍ଭରେ ପ୍ରବେଶ କରି ଗଦା ଗଦା ବୁଲେଇ ବୁଲେଇକିରି ସେ ବ୍ରହ୍ମାସ୍ତ୍ରକୁ ନଷ୍ଟ କରିଦେଇଛନ୍ତି, ତେଜକୁ ନଷ୍ଟ କରିଦେଲେ। ଏବଂ ପରୀକ୍ଷିତ ମହାରାଜ ତାଙ୍କ ନାମକରଣ ହୋଇନଥିଲା, ତାପରେ ତାଙ୍କ ନାମ ହେଲା ପରୀକ୍ଷିତ ବୋଲି। ତେଣୁ ଗର୍ଭସ୍ଥ ସନ୍ତାନକୁ ସେ ରକ୍ଷା କଲେ ଭଗବାନ। ଭଗବାନ ଅସମ୍ଭବକୁ ସମ୍ଭବ କରିପାରିବେ। ତେଣୁ ଆଜି ଏ ଯେଉଁ ଅଭିଶାପ ଦେଇଥିଲେ ଯେ ତୁମେ ଅସୁର ଯୋନି ପ୍ରାପ୍ତ ହୁଅ, ଭଗବାନ ଚାହିଁଥିଲେ ମଧ୍ୟ ତାକୁ ବନ୍ଦ କରିଦେଇପାରିଥାନ୍ତେ, କିନ୍ତୁ ଭଗବାନ ସେପରି କରେ ନାହିଁ। ତାଙ୍କର ଭକ୍ତଙ୍କର କଥାକୁ ରକ୍ଷା କରିବେ ଭଗବାନ। ଗୋଟିଏ କାର୍ଯ୍ୟରେ ଅନେକ କଥା କରିପାରନ୍ତି ଭଗବାନ, ଗୋଟିଏ କାର୍ଯ୍ୟ ଦ୍ୱାରା ଅନେକ ସିଦ୍ଧି ହୋଇପାରିବ, ଭଗବାନଙ୍କର ଅନେକ କଥା ସିଦ୍ଧି ହୋଇପାରିବ। ତେଣୁ ଭଗବାନ ଏଠାରେ କହୁଛନ୍ତି, ଏ ଅନ୍ତିମ ଭଗବାନଙ୍କର କଥା 11 ଶ୍ଳୋକ ଭଗବାନ କହିଛନ୍ତି। ତେଣୁ ଏହି ଅନ୍ତିମ ଶ୍ଳୋକରେ କହୁଛନ୍ତି ଭଗବାନ, ଯେ ତନ୍ମେ ସୁଭର୍ତ୍ତୁର ଅବସାୟମ ନ ଲକ୍ଷ୍ୟମାଣ ତତ୍ମେ ଏ ସ୍ୱଭର୍ତ୍ତୁର, ମୁଁ ଏମାନଙ୍କର ଭର୍ତ୍ତୁ ପାଳନକର୍ତ୍ତା। ଭଗବାନ ତ ଖାଲି ସେମାନଙ୍କର ପାଳନକର୍ତ୍ତା ତା ନୁହଁ, ସମସ୍ତଙ୍କର ସେ ପାଳନକର୍ତ୍ତା। ନିତ୍ୟ ନିତ୍ୟାନାମ ଚେତନ ଚେତନାନାମ ଏକ ବହୁନାମ ଯେଉଁ ବିଧାଦି କାମାନ ବୋଲି କୁହାଯାଇଛି। ଜୀବ ଏବଂ ଭଗବାନ ଭିତରେ ବହୁତ ସାମଞ୍ଜସ୍ୟ ଥିଲେ ମଧ୍ୟ ତଥାପି ତାଙ୍କ ଭିତରେ ପାର୍ଥକ୍ୟ ରହିଛି, ସାମଞ୍ଜସ୍ୟ ଗୁଣାତ୍ମକ ଭାବରେ ସାମଞ୍ଜସ୍ୟ ରହିଛି। ଭଗବାନ ହେଉଛନ୍ତି ନିତ୍ୟ, ଆମେ ମଧ୍ୟ ନିତ୍ୟ, କିନ୍ତୁ ଆମକୁ ବହୁ ବଚନରେ କୁହାଯାଇଛି ନିତ୍ୟାନାମ, ଭଗବାନଙ୍କୁ ଏକ ବଚନରେ କୁହାଯାଇଛି, କାରଣ ଭଗବାନ ହେଉଛନ୍ତି ଏକ। ତେଣୁ ନିତ୍ୟ ନିତ୍ୟାନାମ ସମସ୍ତ ନିତ୍ୟମାନଙ୍କ ଭିତରେ ସେ ମଧ୍ୟ ନିତ୍ୟ, ତେଣୁ ଏହିଭଳି ଭାବରେ ସମସ୍ତଙ୍କ ସମାନ ରହିଛି, ସମାନତା ରହିଛି ବା ଗୁଣାତ୍ମକ ଭାବରେ ସମାନ ରହିଛନ୍ତି। ସେହିଭଳି ଭାବରେ ଚେତନ ଚେତନାନାମ ଆମର ଯେଉଁ ଚେତନା ରହିଛି ଭଗବାନଙ୍କ ମଧ୍ୟ ସେହିଭଳି ଭାବରେ ଚେତନା ରହିଛି, କିନ୍ତୁ ଭଗବାନ ହେଉଛନ୍ତି ଏକ, ଏକ ବଚନ କୁହାଯାଇଛି ଚେତନ, ଆମକୁ ବହୁ ବଚନ କୁହାଯାଇଛି ଚେତନାନାମ। ନିତ୍ୟ ନିତ୍ୟାନାମ ଚେତନ ଚେତନାନାମ, ତେଣୁ ଭଗବାନ ଏବଂ ଜୀବ ସମାନ ହୋଇଗଲେ, ତଥାପି ଭଗବାନ ଏବଂ ଜୀବ ଭିତରେ ତଫାତ୍ ରହିଛି। କ'ଣ ସେ ତଫାତ୍? ନା ଏକ ବହୁନାମ ଯେଉଁ ବିଧାଦି କାମା, ଭଗବାନ ଯଦି ଏକ ଏବଂ ଜୀବ ହେଉଛନ୍ତି ଅନେକ, ବହୁନାମ ବହୁନାମ କହିଲେ ଆମେ ହିସାବ କରିପାରିବାନି, କେତେ ଲକ୍ଷ ବା କେତେ କୋଟି ହିସାବ କରିପାରିବା ନାହିଁ, ଅନନ୍ତ ସ ଅନନ୍ତାୟ ବୋଲି କଳ୍ପତେ। ଜୀବ ଯେ କେତେ ସଂଖ୍ୟକ ଅଛନ୍ତି ଆମେ ଗଣିପାରିବା ନାହିଁ, ଅନନ୍ତ ଜୀବ ରହିଛନ୍ତି। ତେଣୁ ଏଇ ଯେଉଁ ଜୀବମାନେ ଏମାନଙ୍କର ଏତେ ସଂଖ୍ୟକ ଜୀବ ହେଲେ ମଧ୍ୟ ଭଗବାନ ଏକ ହେଲେ ମଧ୍ୟ ସମସ୍ତଙ୍କର କାମନା ସେ ପୂରଣ କରୁଛନ୍ତି, ସମସ୍ତଙ୍କୁ ପାଳନ କରୁଛନ୍ତି। ଭର୍ତ୍ତୁ ସେ ସମସ୍ତଙ୍କର ଭର୍ତ୍ତୁ, ଭର୍ତ୍ତା କର୍ତ୍ତା ବିରକ୍ଷିତା ବୋଲି କୁହାଯାଇଛି, ସେ ସମସ୍ତଙ୍କର ଭରଣ ପୋଷଣ କରନ୍ତି। ଭଗବାନ ହେଉଛନ୍ତି ଭର୍ତ୍ତୁ, ସେ ସମସ୍ତଙ୍କୁ ଭରଣ ପୋଷଣ କରିବେ। ସେଥିପାଇଁ ଭଗବାନଙ୍କ ନାମ ହେଉଛି ବିଶ୍ୱମ୍ବର, ଗୋଟେ ମହାପ୍ରଭୁ ଆସିଲେ ତାଙ୍କର ଗୋଟେ ନାମ ରଖାହେଲା ବିଶ୍ୱମ୍ବର, ସମସ୍ତଙ୍କର ସେ ଭରଣ କରିବେ। ବିଶ୍ୱକୁ ସେ ବରଣ କରିବେ, ବିଶ୍ୱର ବିଶ୍ୱବାସୀଙ୍କର ସମସ୍ତଙ୍କର ସେ ଯାହାର ଯାହା ଆବଶ୍ୟକତା ସେ ପୂରଣ କରିବେ, ତେଣୁ ତାଙ୍କର ନାମ ହୋଇଥିଲା ବିଶ୍ୱମ୍ବର। ତେଣୁ ଭଗବାନ ସ୍ୱଭର୍ତ୍ତୁ ଏଠି ବିଶେଷ ଭାବରେ ଭଗବାନ ସେଇ ଦୁଇ ଦ୍ୱାରପାଳଙ୍କ ବିଷୟରେ କହୁଛନ୍ତି, ତାଙ୍କର ମୁଁ ହେଉଛି ଭର୍ତ୍ତୁ, ମୁଁ ତାଙ୍କ ରକ୍ଷାକର୍ତ୍ତା, ସେମାନେ ମୋର ସେବା କରୁଛନ୍ତି। ତେଣୁ ତନ୍ମେ ସ୍ୱଭର୍ତ୍ତୁ ଅବସାୟମ, ଭଗବାନଙ୍କର ଇଚ୍ଛା କହୁଛନ୍ତି ଅବସାୟମ, ଭଗବାନଙ୍କର ଇଚ୍ଛା, ଭଗବାନ ଯାହା ସଂକଳ୍ପ କରିବେ ତାହା ହେଇପାରିବ, ଏମିତି କିଛି ନାହିଁ ଯେ ଭଗବାନ ଇଚ୍ଛା କରିବେ ସେଇଟା ହେଇପାରିବ ନାହିଁ। ସ୍ୱାଭାବିକ ଜ୍ଞାନ ବଳ କ୍ରିୟା ଯେ ଭଗବାନଙ୍କର ବିଷୟରେ ବର୍ଣ୍ଣନା କରାଯାଏ, ଉପନିଷଦରେ କୁହାଯାଇଛି ଯେ ସେ ନ ଦଶ କାର୍ଯ୍ୟ କାରଣଚ ବିଦ୍ୟତେ ନ ତଦ ସମସ୍ୟା ଅଧିକସ୍ଥ ଦୃଶ୍ୟତେ ପରାସ ଶକ୍ତି ବିବିଧେବ ଶୂୟତେ ସ୍ୱାଭାବିକ ଜ୍ଞାନ ବଳ କ୍ରିୟା ଚ। ଭଗବାନଙ୍କର ଯାହା ଚାହିଁବେ ଯାହା ଇଚ୍ଛା କରିବେ ତାହା ପୂରଣ ହୋଇଯିବ, କିନ୍ତୁ ଆମେ ଯାହା ଚାହିଁବା ତାହା ପୂରଣ ହୋଇପାରିବ ନାହିଁ, ଭଗବାନ ଅନୁମତି ଦେଲେ ହିଁ ସେଇଟା ପୂରଣ ହେବ, କିନ୍ତୁ ଭଗବାନ ଯାହା ଚାହିଁବେ ତାହା ହୋଇଯିବ। ଭଗବାନ ସ୍ୱାଭାବିକ, ଭଗବାନଙ୍କ ସବୁକିଛି ସ୍ୱାଭାବିକ, ତାଙ୍କର କାର୍ଯ୍ୟ କାରଣ କିଛି ନାହିଁ, ଆମେ ଆମର ସବୁ କାର୍ଯ୍ୟ କାରଣ ରହିଛି, ଆମର ଗୋଟେ କାରଣ ରହିଛି, ଆମେ କେମିତି ଜନ୍ମ ହେଲେ ଆମ ପିତାମାତାଙ୍କ ଦ୍ୱାରା ଆମେ ଆସିଲେ, ତେଣୁ ଏହିସବୁ ଭୌତିକ ଜଗତ ସବୁ କିଛି କାର୍ଯ୍ୟ କାରଣ ଚାଲିଛି, କିନ୍ତୁ ଭଗବାନଙ୍କ କିଛି କାର୍ଯ୍ୟ କାରଣ ନାହିଁ। ଭଗବାନ ନିଜେ କାର୍ଯ୍ୟ, ଭଗବାନ ନିଜେ ମଧ୍ୟ କାରଣ, ସର୍ବକାରଣ କାରଣ ବୋଲି କୁହାଯାଇଛି, ଏ ସବୁକିଛିର ମୂଳ। ଏବଂ ନ ତଦ ସମସ୍ୟା ଅଧିକ ଦୃଶ୍ୟତେ, ଭଗବାନ ସହିତ କି ସମାନ ହୋଇପାରିବେ ନାହିଁ, ଆଉ ଅଧିକା କଥା କ'ଣ କହିବା। ପରାସ ଶକ୍ତି ବିବିଧେବ ଶୂୟତେ, ଭଗବାନଙ୍କର ଶକ୍ତି ଅନେକ ରହିଛି, ଏବଂ ସବୁ ସେସବୁ ହେଉଛି ସ୍ୱାଭାବିକ ଜ୍ଞାନ ବଳ କ୍ରିୟା, ଯେଉଁ କାର୍ଯ୍ୟ କରୁଛନ୍ତି, ଯେଉଁ ତାଙ୍କର ଜ୍ଞାନ ରହିଛି, ଯେଉଁ ତାଙ୍କର ବଳ ରହିଛି, ଏସବୁ ସ୍ୱାଭାବିକ, ଯାହା ଚାହିଁବେ ତାହା ହୋଇପାରିବ, କିନ୍ତୁ ଭଗବାନ ତାଙ୍କର ଇଚ୍ଛା ପୂରଣ ପାଇଁ ଚାରି କୁମାରଙ୍କୁ ପ୍ରାର୍ଥନା କରୁଛନ୍ତି, ତାଙ୍କୁ ତାଙ୍କର କୃପା ପ୍ରାର୍ଥନା କରୁଛନ୍ତି। ଏ ଭଗବାନଙ୍କର କିଭଳି କେତେ ବିନମ୍ରତା ଏଥିରୁ ଆମେ ଜାଣିବା। ତେଣୁ ଅଲକ୍ଷ ମାଣୋ ଯୁଷ୍ମତ୍ ବ୍ୟତିକ୍ରମ ଗତି, ମୋର ଯେଉଁ ଦୁଇ ଦ୍ୱାରପାଳ ଏମାନେ ଅଲକ୍ଷ ମାଣୋ କହିଲେ ଜାଣିପାରିଲେ ନାହିଁ, ଅଜାଣତରେ ଭୁଲ ବି ହୋଇଗଲା, ଅଲକ୍ଷ ମାଣୋ ଲକ୍ଷ୍ୟ କରିପାରିଲେ ନାହିଁ, ଆପଣମାନଙ୍କୁ ଛାଡ଼ିଦେବା କଥା ଭିତରକୁ, କିନ୍ତୁ ସେ ଲକ୍ଷ୍ୟ କରିପାରିଲେ ନାହିଁ, ତାଙ୍କର ଭୁଲ ହୋଇଗଲା, ଅଲକ୍ଷ ମାଣୋ। ତେଣୁ ତାଙ୍କର ଏଇ ଯେଉଁ ଭୁଲ ହେଲା, ଯୁଷ୍ମତ୍ ବ୍ୟତିକ୍ରମ ଗତି, ଆପଣମାନଙ୍କୁ ଯେଉଁ ବ୍ୟତିକ୍ରମ କରିଦେଲେ, ଆପଣଙ୍କୁ ଅପରାଧ, ଆପଣଙ୍କ ପ୍ରତି ଅପରାଧ ହୋଇଗଲା, ସେଥିପାଇଁ ପ୍ରତିପଦ୍ୟ ସଦ୍ୟ ଭଗବାନ ନିଜେ ତାଙ୍କ ପାଇଁ ସେ କହୁଛନ୍ତି ପ୍ରତିପଦ୍ୟ ସଦ୍ୟ, ଆପଣ ଯେଉଁ ତାଙ୍କୁ ଦେଲେ ଅଭିଶାପ ଦେଲେ ଏଇଟା ଉଚିତ କରିଛନ୍ତି, ଠିକ୍ ଅଛି, କିଛି ଅସୁବିଧା ନାହିଁ, ତାଙ୍କର ସେଇଟା ଦଣ୍ଡ ଉପଯୁକ୍ତ। ପ୍ରତିପଦ୍ୟ ପ୍ରତିପଦ୍ୟର ଅର୍ଥ ହେଉଛି ସେମାନେ ପ୍ରାପ୍ତ ହେଲେ, ସଦ୍ୟ ପ୍ରାପ୍ତ ହେଲେ, ଆପଣ ତାକୁ ସେହି ସମୟରେ ଅଭିଶାପ ତାଙ୍କୁ ଦେଇଛନ୍ତି, କିନ୍ତୁ ଭୂୟୋ ମମାଧିକମ୍ ଇତାଂ ତଦନୁ ରହୋମି, କିନ୍ତୁ ସେମାନେ ଯଦିଓ ଚାଲିଯିବେ, ଅସୁର ଜନି ପ୍ରାପ୍ତ ହେବେ, କିନ୍ତୁ ତଥାପି ପୁଣି ଯେମିତି ଭୂୟ ମମାଧିକମ୍ ମୋ ପାଖକୁ ଯେମିତି ଆସିବେ, ମମାଧିକମ୍ ମୋ ପାଖକୁ ଯେମିତି ଆସିବେ, ତେଣୁ ଇତାଂ ତଦନୁ ରହୋମି, ଏତିକି ଆପଣ ଅନୁଗ୍ରହ କରନ୍ତୁ। ଭଗବାନ ଚାହିଁଥିଲେ ସବୁକିଛି ହେଇପାରିଥାନ୍ତା, କିନ୍ତୁ ତଥାପି ଭଗବାନଙ୍କ ବିନମ୍ରତା, ସେ ବିନମ୍ର ଭାବରେ ତାକୁ ପ୍ରାର୍ଥନା କରୁଛନ୍ତି, ଅନୁଗ୍ରହ କରନ୍ତି ବୋଲି କହୁଛନ୍ତି। ଭଗବାନ କିଏ ଅନୁଗ୍ରହ କରିବ, ଭଗବାନ ସମସ୍ତଙ୍କ ପ୍ରତି ଅନୁଗ୍ରହ କରନ୍ତି, ଭଗବାନ ସମସ୍ତଙ୍କ ପ୍ରତି କୃପା କରନ୍ତି, ଭଗବାନ ଅନୁଗ୍ରହ ବା କୃପା ବୋଲି କୁହାଯାଉଛି, ଭଗବାନ ଭକ୍ତଙ୍କର କୃପା ପ୍ରାର୍ଥନା କରୁଛନ୍ତି, ଇଏ ଭଗବାନଙ୍କର ବିନମ୍ରତା। ଭଗବାନ ଯଦି ଜଣେ କୃପା ନ କରିବେ ମଧ୍ୟ ଭଗବାନଙ୍କର କିଛି କ୍ଷତି ହେବ ନାହିଁ, ଭଗବାନ କିଛି କମିଯିବ ନାହିଁ, ବା ଭଗବାନ କିଛି ଅପୂର୍ଣ୍ଣତା ରହିବ ନାହିଁ, କାରଣ ସେ ହେଉଛନ୍ତି ପୂର୍ଣ୍ଣ। କିନ୍ତୁ ଭଗବାନଙ୍କର କେତେ ପ୍ରଧାନ କୃପାଳୁତା, ଭଗବାନଙ୍କର କେତେ ବିନମ୍ରତା, ଏଇଥିରେ ଆମେ ଜାଣିବା। ଏତେ ସବୁ ଶକ୍ତି ଥାଇକି ମଧ୍ୟ ସେ ପ୍ରାର୍ଥନା କରୁଛନ୍ତି ଚାରି କୁମାରଙ୍କୁ, ଆପଣ ଆମକୁ କୃପା କରନ୍ତୁ, ମୋତେ ଏତିକି କୃପା କରନ୍ତୁ, जे तदनुग्रहो मे मते एतिको अनुग्रह करंतु इति कृपा करंतु। तेणु जब कल्पदा जो भाव से अचिरतो भूतयो विवास यही भूतयो ये दुजना मोर भूत्य समस्त भगवान भूत्य चारि कुमार जी भगवान भूत्य नुहता एकला ईश्वर कृष्ण आर सब नृत्य जारे जे छे आशा से तैसे करी नृत्य चेतन कह एकमात्र भगवान होती ईश्वर से नियंत्रण करी आ समस्त भगवान किंकर नृत्य एमती कि बलराम जी कि कृष्णकर मूल प्रथम विस्तार बलराम से मध्य भगवान सेवा कर दशमुख दस प्रकार भगवान सेवा कर यही भाव में भगवान जो स्वयं भगवान बलराम मध्य से भगवान कृष्ण सेवा कर कथा कौन कह जंग ब्रह्मा वरुणेन्द्र रुद्रमृत स्तुनती दिव्य स्तभ वेद सांगयती जंग श्याम ध्यानावस्थित तद्गतिन मनसा पश्यती जंग जोगिन यश्यान विदुषुरा श्रवण देवाय तस्मी नम भगवान होती एकमात्र ईश्वर आ समस्त नृत्य तेणु कह भागवत अंतिम द्वादश स्कंद त्रयोदश अध्याय सुत गोस्वामी ये श्लोकटी कही कहार उद्देश्य हो भगवान जो भगवान समस्ते नृत्य यही कथ प्रमाण करने से कौन निजे नृत्य बोली ग्रहण कर भगवान प्रणाम कर तेणु से कहते जो मैंने जहाँ जन मान जहाँ को ब्रह्मा वरुण इंद्र मरुत एम समस्ते दिव्य स्तवर माध्यम स्तव मध्यम भगवान आराधना करती कारण समस्ते भगवान को नृत्य नृत्यर कर्तव्य मालिक सेवा करवा मीमांस जीवलोक जीवभूत सनातन आम अंशर कर्तव्य हूँ पूर्णर सेवा करवा ये हूँ अंशर कर्तव्य नृत्यर कर्तव्य हूँ मालिक सेवा करवा किंतु ये भगवान विनम्रता भगवान ये महिमा जे भगवान तांकर भूत्य सेवा कर ये भगवान महिमा बोली कह कह भगवान महिमा एभली से भूत्य मालिक सेवा करे कहीं भूत्यर जो आवश्यकता मालिक पूरण करेंगे कि मालिकर किसी आवश्यकता नहीं से कहीं भूत्यर सेवा करेंगे किंतु ये मालिक भगवान ये मालिक जिससे भूत्य मत सेवा करती भगवान भूत्य मत सेवा करती अनेक उदाहरण सब रही भूत्य मान सब सेवा कर भगवान भगवान कह सेवा कर आवश्यकता नहीं भगवान हो सेव्य आम सब हूँ सेवक किंतु भगवान सेवक सेवा कर ये वर्णना करा पूर्व से वर्णना करा जाए भगवान की भाई भूत्य सब सेवा करनेक उदाहरण सब रही भगवान की भाई भूत्य सेवा करें कह भगवान जो आस नंद महाराज नंद महाराज सेवा कर नंद महाराज कहते काना मोर कठोटा आण भगवान कठो को लेकिन जाऊँ मुंडे गुआई को लेकिन जाऊँ भगवान ता देख चाहते भगवान कृष्ण शक्ति ना से टेक पार ना नंद महाराज पादुका कठो को तेणु बहुत कष्ट मुंड रखिक नौ भगवान भक्त सेवा करनेक उदाहरण रही भगवान भक्त भक्तवास ये हूँ भगवान भक्त वत्सलता भगवान जिते सब रही शक्ति रही अनेक शक्ति रही भक्त वत्सलता हूँ श्रेष्ठ भक्त वत्सल भगवान भक्त प्रिय भक्त वत्सलता भगवान को गुण रही वर्णना कर भागवत दशम स्कंदरे जशोदा माँ भगवान बांधु भगवान से जो दामोदर लीलाटी वर्णना कर भगवान भक्त वत्सलता के भगवान भक्त भक्त प्रिय भगवान भक्त भगवान के प्रिय ଏଇଥିରୁ ବର୍ଣ୍ଣନା କରାଯାଇଛି। ଏବଂ ସନ୍ଦର୍ଶିତା ଅଙ୍ଗ ହରିଣା ଭୂତ୍ୟବଶ୍ୟତା ସୋବସେନା ବି କୃଷ୍ଣେନ ଯଶେଦଂ ସେ ସ୍ୱରଂ ବସେ। ଏ ଦାମୋଦର ଲୀଳାରେ ବର୍ଣ୍ଣନା କରାଯାଇଛି କିଭଳି ଭଗବାନ ତାଙ୍କର ଭକ୍ତ ବତ୍ସଳ ତାଙ୍କର ଭୃତ୍ୟବତ୍ସଳ ଭୃତ୍ୟପତି ସେ କିଭଳି ପ୍ରିୟ ନୃତ୍ୟ ତାଙ୍କର କିଭଳି ପ୍ରିୟ। ଏବଂ ସନ୍ଦର୍ଶିତା ହି ଅଙ୍ଗ ଏଇଟାକୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ ଯେ ଏହିଭଳି ଭାବରେ ଭଗବାନ ଯେଉଁ ଦାମୋଦର ଲୀଳାରେ ତାଙ୍କର ଭୃତ୍ୟବତ୍ସଳତାକୁ ପ୍ରଦର୍ଶନ କରିଛନ୍ତି। ଏବଂ ସନ୍ଦର୍ଶିତ ହି ଅଙ୍ଗ ହରିଣା ଭୃତ୍ୟବତ୍ସଳତା ହରିଣା ସେ ହେଉଛନ୍ତି ହରି ତାଙ୍କ ଉପରେ ଆଉ କେହି ନାହାନ୍ତି କିନ୍ତୁ ତଥାପି ସେ ତାଙ୍କର ଭୃତ୍ୟବଶ୍ୟତାକୁ ପ୍ରଦର୍ଶନ କରିଛନ୍ତି। ସ୍ୱବସେନା ବି କୃଷ୍ଣେନ ସମସ୍ତେ କୃଷ୍ଣଙ୍କର ବଶ ସମସ୍ତେ କୃଷ୍ଣଙ୍କର ଭୃତ୍ୟ କିନ୍ତୁ ତଥାପି ଯଶେଦଂ ସେ ସ୍ୱରଂ ବସେ ସେ ମଧ୍ୟ ତାଙ୍କର ସେବକଙ୍କର ଅଧୀନ ହୋଇଯାଉଛନ୍ତି ତାଙ୍କ ବଶ ହୋଇଯାଉଛନ୍ତି। ଅବଶ୍ୟ ବି ଯେଉଁ ପୂର୍ବରୁ ଗତକାଲି କହିଥିଲେ ସେଇଟା ହରିଭକ୍ତି ସୁଧୋଦୟରେ କୁହାଯାଉଛି ଭଗବାନ କାହାର ଅବଶ ନୁହନ୍ତି କାହାର ବଶ ନୁହନ୍ତି କିନ୍ତୁ ତଥାପି ସେ ବସିତ ହୋଇଯାଆନ୍ତି ବଶ ହୋଇଯାଆନ୍ତି। ତେଣୁ ଏ ଶ୍ଲୋକରେ ବିଶ୍ୱନାଥ ଚକ୍ରବର୍ତ୍ତୀ ତାକୁ କହୁଛନ୍ତି ଭଗବାନଙ୍କର କିଭଳି ଆତ୍ମାରାମତ୍ୱ ବି ଭୂକ୍ଷୟା ଭଗବାନଙ୍କର କୌଣସି କ୍ଷୁଧା ନାହିଁ କାରଣ ସେ ହେଉଛନ୍ତି ଆତ୍ମାରାମ କିନ୍ତୁ ସେ କ୍ରନ୍ଦନ କରୁଛନ୍ତି କ୍ଷୁଧା ପାଇଁ କ୍ରନ୍ଦନ କରୁଛନ୍ତି। ମା' ଯଶୋଦା ଯେତେବେଳେ ଦଧି ମନ୍ଥନ କରୁଥିଲେ ସକାଳୁ ସକାଳୁ ଏଇ ଇଏ ଦିନ ଅମାବାସ୍ୟା କାର୍ତ୍ତିକ ଯେଉଁ ଆମର ରହିଛି ଦୀପାବଳି ଅମାବାସ୍ୟା ତିଥିରେ ସେହିଦିନ ମା' ଯଶୋଦା ଯେତେବେଳେ ଦଧି ମନ୍ଥନ କରୁଛନ୍ତି କୃଷ୍ଣ ସାଙ୍ଗେ ସାଙ୍ଗେ ଉଠି ଆସିଲେ ନିଦରୁ ଉଠି ଆସିଲେ ଭୋରୁ ଭୋରୁ ଦଧି ମନ୍ଥନ କରୁଛନ୍ତି କାହିଁକି ନା ପିଲା ଶୋଇଛି କୃଷ୍ଣ ଶୋଇଛି ସେହି ସମୟରେ କାର୍ଯ୍ୟ କରିଦେବେ କାହିଁକି ନା କୃଷ୍ଣ ଯାଇକି ଚାରିଆଡ଼େ ଚୋରି କରୁଛି ତାଙ୍କୁ ନିଜର ଘରର ଲହୁଣୀ ଇତ୍ୟାଦି ଭଲ ଲାଗୁନି ବୋଧେ କାହିଁକିନା ଚାଷୀମାନେ ସବୁ ପ୍ରସ୍ତୁତି କରୁଛନ୍ତି ସେଥିପାଇଁ କେତେ କୃଷ୍ଣଙ୍କୁ ଭଲ ଲାଗୁନି ସେଥିପାଇଁ ନିଜେ ତା ପୂର୍ବଦିନ ରାତିରେ ଯେଉଁ ରହିଛନ୍ତି ତାଙ୍କର 900,000 ଗାଭୀ ଭିତରେ 8-9 ଗାଭୀ ରହିଛନ୍ତି ଯେଉଁମାନେ ସୁଗନ୍ଧା କ୍ଷୀର ପ୍ରଦାନ କରନ୍ତି ସେହି କ୍ଷୀରକୁ ସେ ରଖିଥିଲେ ଏବଂ ସେହି କ୍ଷୀରକୁ ବର୍ତ୍ତମାନ ସେ ମନ୍ଥନ କରୁଛନ୍ତି ଦହି ମନ୍ଥନ କରୁଛନ୍ତି ସେହି କ୍ଷୀରକୁ ଦହି ହୋଇଥିଲା ଦଧି ମନ୍ଥନ କରୁଛନ୍ତି କିନ୍ତୁ ଭଗବାନ ଆସି କ୍ରନ୍ଦନ କରି ସେ ଦଧି ମନ୍ଥନକୁ ଧରିଦେଇଛନ୍ତି କ୍ରନ୍ଦନ କରୁଛନ୍ତି ଭୁବୁ କ୍ଷୟା ଭଗବାନଙ୍କୁ କ୍ଷୁଧା ହେଉଛି ଭଗବାନଙ୍କ କ୍ଷୁଧା କ'ଣ ରହିଛି କିନ୍ତୁ ତଥାପି ଇଏ ଭଗବାନଙ୍କର ଭକ୍ତବତ୍ସଳତା ଯେ ଆତ୍ମାରାମତ୍ୱ ବି ଭୁବୁ କ୍ଷୟା ଭଗବାନ ଯଦିଓ ଆତ୍ମାରାମ କିନ୍ତୁ ତଥାପି ସେ କ୍ଷୁଧା ପାଇଁ ପାଗଳ ହୋଇଯାଉଛନ୍ତି ମାଙ୍କ ପାଇଁ କ୍ରନ୍ଦନ କରୁଛନ୍ତି। ସେହିଭଳି ଭାବରେ ପୂର୍ଣ୍ଣ କାମତ୍ୱ ବି ଅତୃପ୍ତିଆ ମା' ଯେତେବେଳେ ତାଙ୍କୁ ସ୍ତନ୍ୟପାନ କରୁଛନ୍ତି ତେଣୁ ସେ କୃଷ୍ଣଙ୍କୁ ଦେବା ପାଇଁ କ୍ଷୀର ରଖି ସେ ରଖା ହେଇଛି ସେଇ ଯେଉଁ ସୁଗନ୍ଧା ଗାଭୀର କ୍ଷୀର ସବୁ ରଖାହେଇଛି ଚୁଲିରେ ଦିଆହେଇଛି ରଖାହେଇଛି ମାନେ ଗରମ କରାଯାଉଛି ସେହି ସମୟରେ ମା' ଯଶୋଦା ସ୍ତନ୍ୟପାନ କରୁଛନ୍ତି କୃଷ୍ଣଙ୍କୁ ସେହି ସମୟରେ ସେ କ୍ଷୀରଟି ଉତିରି ପଡ଼ିଲା ତେଣୁ ଭଗବାନଙ୍କୁ ମା' ଯଶୋଦା କୃଷ୍ଣଙ୍କୁ ତଳେ ରଖିଦେଇକିରି ଯାଇକରି ସେ କ୍ଷୀରକୁ କାଢ଼ି ଦେଉଛନ୍ତି। ତେଣୁ ଭଗବାନଙ୍କର ଏ ପୂର୍ଣ୍ଣ କାମତ୍ୱ ବି ଅତୃପ୍ତିଆ ଭଗବାନ ପୂର୍ଣ୍ଣ କାମ ସେ ସବୁବେଳେ ତୃପ୍ତ ତାଙ୍କର କୌଣସି ଅତୃପ୍ତି ନାହିଁ କାରଣ ସେ ହେଉଛନ୍ତି ପୂର୍ଣ୍ଣ କିନ୍ତୁ ତଥାପି ସେ ଅତୃପ୍ତ ହୋଇଗଲେ ତାଙ୍କର ଆହୁରି କ୍ଷୀର ଦରକାର ଥିଲା ମାଆଙ୍କର କ୍ଷୀର ସ୍ତନ୍ୟପାନ କରୁଥିଲେ ସ୍ତନ୍ୟପାନ କରୁଥିଲେ ଆହୁରି ଚାହୁଁଥିଲେ ସ୍ତନ୍ୟପାନ କରିବା ପାଇଁ ତେଣୁ ସେ ଅତୃପ୍ତ ହୋଇଗଲେ ଇଏ ଭଗବାନଙ୍କର ଭକ୍ତବତ୍ସଳତା। ସେହିଭଳି ଭାବରେ ଶୁଦ୍ଧ ସତ୍ତ୍ୱ ବି କୋପ ଭଗବାନଙ୍କର କ୍ରୋଧ ଆସିଲା ଯଦିଓ ସେ ଶୁଦ୍ଧ ସତ୍ତ୍ୱରେ ରହିଛନ୍ତି କ୍ରୋଧ କାହାର ଆସେ ନା ଯେଉଁମାନଙ୍କ ରଜଗୁଣରେ ରହିଛନ୍ତି ସେମାନଙ୍କ କ୍ରୋଧ ଆସେ କିନ୍ତୁ ଇଏ ଭଗବାନଙ୍କର ଭକ୍ତବତ୍ସଳତା ଶୁଦ୍ଧ ସତ୍ତ୍ୱ ସ୍ତରରେ ଥିଲେ ମଧ୍ୟ ସେ କ୍ରୋଧ ପ୍ରକାଶ କରୁଛନ୍ତି ତେଣୁ କ୍ରୋଧ କରି ଭଗବାନ କ'ଣ କରୁଛନ୍ତି ନା ସେ ଯେଉଁ ଦହି ହାଣ୍ଡି ବିରାଟଗଡ଼ ହାଣ୍ଡି ତାକୁ ଭଗବାନ ଟେକିକିରି ଗୋଟେ ହାତରେ ଟେକି ଆଉ ଗୋଟେ ହାତରେ ଗୋଟେ ଶିଳୁକୁଆ ଧରିକି ଭାଙ୍ଗି ତଳୁଆ ଭାଙ୍ଗି ଦେଇଛନ୍ତି ଶବ୍ଦ ନ ହେବ ଯେଉଁଭଳି ଭାବରେ ତେଣୁ ଏ ଭଗବାନଙ୍କର ଶୁଦ୍ଧ ସତ୍ୱ ବି କୋପ କ୍ରୋଧ ପ୍ରକାଶ କରୁଛନ୍ତି ଏଇ ଭକ୍ତ ବତ୍ସଳତା ଦେଖାଉଛନ୍ତି ଭଗବାନ ତାଙ୍କ ଭୃତ୍ୟ ବତ୍ସଳତା। ସେଇଭଳି ଭାବରେ ସୋ ରାଜଲକ୍ଷ୍ମୀ ତ୍ୱପି ଚୌର୍ଯ୍ୟଣ, ଯଦିଓ ସିଏ ହେଉଛନ୍ତି ସେ ଲକ୍ଷ୍ମୀ, ଲକ୍ଷ୍ମୀ ସହସ୍ର ସତସମ୍ଭ୍ରମ ସେବ୍ୟମାନ, ଜଣେ ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହେବା ପାଇଁ ସମସ୍ତେ ଚାହୁଁଛନ୍ତି, ବ୍ରହ୍ମା ଆଦି ସମସ୍ତେ ଚାହୁଁଛନ୍ତି ସେ ଲକ୍ଷ୍ମୀ ଦେବୀଙ୍କ କୃପା ପ୍ରାପ୍ତ ହେବା ପାଇଁ। କିନ୍ତୁ ସେଇ କୃଷ୍ଣଙ୍କର ଲକ୍ଷ ଲକ୍ଷ ଲକ୍ଷ୍ମୀ ସେବା କରୁଛନ୍ତି। ସ୍ୱରାଜଲକ୍ଷ୍ମୀ ତ୍ୱପି କିନ୍ତୁ ତଥାପି ସେ ଚୋରି କରୁଛନ୍ତି, ଭଗବାନ ଚୋରି କରୁଛନ୍ତି, ଯାଇକିରି ଅନ୍ୟ ଗୃହରେ ସବୁ ଚୋରି କରୁଥିଲେ, ତାଙ୍କ ନିଜ ଘରେ ମଧ୍ୟ ଯାଇକିରି ଆଉ ଗୋଟିଏ ଗୃହକୁ ପଳାଇ ଯାଇକିରି କ'ଣ କରୁଛି ନା, ସେ ଗୃହରେ ସେ ରହିଥିଲା ଶିକା ରହିଥିଲା, ଶିକାରେ ମା' କ୍ଷୀର ରଖିଥିଲେ, ଲହୁଣୀ ରଖିଥିଲେ, ଭଗବାନ ଗୋଟେ ଉଦୁଫଳ ପକାଇ ତା ଉପରେ ଠିଆ ହୋଇକିରି ସେ ଲହୁଣୀକୁ ସବୁ ଚୋରି କରି ଖାଉଛନ୍ତି ଏବଂ ନିଜେ ଖାଉଛନ୍ତି ଏବଂ ମକଟମାନଙ୍କୁ ମଧ୍ୟ ପ୍ରଦାନ କରୁଛନ୍ତି। କାରଣ ଭଗବାନ ଯେତେବେଳେ ରାମଚନ୍ଦ୍ର ଉପରେ ଆସିଥିଲେ ଏଇ ବାନରମାନେ ବହୁତ ତାଙ୍କୁ ସାହାଯ୍ୟ କରିଥିଲେ, ଭଗବାନ ନିଜକୁ ଋଣୀ ବୋଲି ଭାବୁଛନ୍ତି, ତେଣୁ ତାଙ୍କୁ ଇସାରା କରିକିରି ତାଙ୍କୁ ସବୁ ଖାଦ୍ୟ ଦେଉଛନ୍ତି, ସେ ଲହୁଣୀକୁ ଦେଉଛନ୍ତି, ମର୍କଟମାନେ ସେ ଲହୁଣୀ ସବୁ ଖାଉଛନ୍ତି, ଭଗବାନ ନିଜେ ଖାଉଛନ୍ତି, ମର୍କଟମାନଙ୍କୁ ମଧ୍ୟ ଖୁଆଉଛନ୍ତି ବାନରମାନଙ୍କୁ। ତେଣୁ ମା' ଯଶୋଦା ଯେତେବେଳେ ଦେଖିଲେ ଏଇଭଳି କାଣ୍ଡ ସବୁ ହୋଇଯାଇଛି, ତେଣୁ ସେ କୃଷ୍ଣଙ୍କୁ ଖୋଜୁଛନ୍ତି କୁଆଡ଼େ ଗଲା, ପୁଅ କୁଆଡ଼େ ଗଲା। ତେଣୁ ଏଇ ଯେଉଁ ଦହି ହାଣ୍ଡି ଭାଙ୍ଗିଯାଇଛି, ଭଗବାନ ଯେଉଁ ଯାଉଛନ୍ତି ତାଙ୍କର ଛୋଟ ଛୋଟ ପାଦରେ, ତାଙ୍କ ପାଦରେ 19 ଚିହ୍ନ ରହିଛି, ଇଏ ହେଉଛି ଭଗବାନଙ୍କ ଭଗବତ୍ତା। ବାମ ପାଦରେ 8 ଚିହ୍ନ, ଡାହାଣ ପାଦରେ 11 ଚିହ୍ନ, ଏଇଭଳି ଭାବରେ ଚିହ୍ନ ସବୁ ରହିଛି। ତେଣୁ ସେ ଚିହ୍ନ ଦେଖି ମା' ଯଶୋଦା ଯାଉଛନ୍ତି ସେ ଚିହ୍ନ ପଛରେ ଯାଇକିରି ଦେଖିଲେ ଆଉ ଗୋଟେ କଳେ ଏଇଭଳି ଭାବରେ କୃଷ୍ଣ ଉଦୁକଳ ଉପରେ ଠିଆ ହେଇ ଏଇଭଳି ଭାବରେ କାର୍ଯ୍ୟ କରୁଛି। ତେଣୁ ବାଟରେ ଗୋଟେ ଦେଖିଲେ, ମା' ଦେଖିଲେ ଗୋଟେ ଜଷ୍ଟି ରହିଛି, ଗୋଟେ ବାଡ଼ିଟେ ରହିଛି, ସେ ବାଡ଼ି ଖଣ୍ଡ ଧରି ଯାଇଛନ୍ତି। ତେଣୁ ଯେତେବେଳେ ଆସି ପହଞ୍ଚି ଯାଉଛନ୍ତି ମର୍କଟମାନେ ଦେଖିଛନ୍ତି, ମା'ଙ୍କୁ ଦେଖୁଛନ୍ତି, ସେମାନେ ପଳେଇ ଯାଉଛନ୍ତି। ତେଣୁ କୃଷ୍ଣ ଜାଣିପାରିଲେ ମା' ଆସିଗଲେ ବୋଲି, ତେଣୁ ସେ ଡେଇଁକିରି ପଳେଇ ଯାଉଛନ୍ତି। ଯଦିଓ ମହାକାଳ ଯମାଦି ଭୟ ଦତ୍ୟ ବି ଭୟ ପଳାୟନାଭ୍ୟା, ଯଦିଓ ମହାକାଳ ଯମ ମଧ୍ୟ ଭଗବାନଙ୍କୁ ଭୟ କରନ୍ତି, କିନ୍ତୁ ସେ କୃଷ୍ଣ ଆଜି ଯଶୋଦାଙ୍କର ଭୟରେ ପଳାୟନ କରୁଛନ୍ତି କି ଭଗବାନଙ୍କର ଭଗବତ୍ତା। ନମାମିଶ୍ୱରଂ ସ ଚିଦାନନ୍ଦ ରୂପଂ ରସତ୍କୁଣ୍ଡାଳମ୍ବୋକୁଳେ ରଜମାନଂ ଯଶୋଦା ବିୟୋଳୁ କଳାଧବମାନଂ ପରାମଷ୍ଟଂ ଅତ୍ୟନ୍ତ ତୋଦୃଶ୍ୟ ଗୋପ୍ୟା। ନମାମିଶ୍ୱରଂ ସ ଚିଦାନନ୍ଦ ରୂପଂ ରସତ୍କୁଣ୍ଡାଳମ୍ବୋକୁଳେ ମାଙ୍କର ଭୟରେ ସେ ପଳାୟନମାନ କରୁଛନ୍ତି। ସେ କଥା କୁହାଯାଉଛି ଜମାଦି ମହାକାଳ ଜମାଦି ଭୟ ଯେତେବି ଭୟ ପଳାୟନାଭ୍ୟା, ଏ ଭଗବାନଙ୍କର ନୃତ୍ୟ ବତ୍ସଳତା। ସେହିଭଳି ଭାବରେ ମନ ଅପ୍ରଜାଣତ୍ୱ ବି ଭଗବାନଙ୍କୁ କିଏ ଛୁଇଁପାରିବ, ଭଗବାନ କେହି ଛୁଇଁପାରିବେ ନାହିଁ। ମନ ଅପ୍ରଜାଣତ୍ୱ ବି ଭଗବାନଙ୍କର ଯେଉଁ ରହିଛି ମାତ୍ରା ବଳାତ୍ ଗ୍ରହଣୀନ, ଭଗବାନ କେହି ଛୁଇଁପାରିବେ ନାହିଁ, ଭଗବାନଙ୍କର ଯେଉଁ ଗତି ରହିଛି ଭଗବାନ କେହି ଛୁଇଁପାରିବେ ନାହିଁ। ଯେତେବେଳେ କାଳଯବନ ମଥୁରାକୁ 18 ବର୍ଷରେ ଆକ୍ରମଣ କରିବା ପାଇଁ ଆସିଥିଲେ, ଭଗବାନ ତାଙ୍କ ଆଗେ ଆଗେ ଯାଉଥିଲେ ଏବଂ କାଳଯବନ ତାଙ୍କ ପଛ ପଛେ ଯାଉଥିଲା, ତାଙ୍କୁ ଲାଗୁଥିଲା ଆଉ 2 ଅଧିକା ଟିକେ ସ୍ପିଡ଼ରେ ଚାଲିଲେ ଭଗବାନ ଛୁଇଁଦେବେ, ସ୍ପିଡ଼ରେ ଧାଇଁଲେ, କିନ୍ତୁ ଯେତେ ସ୍ପିଡ଼ କରୁଥିଲେ ଭଗବାନଙ୍କ ସ୍ପିଡ଼ ସେତେ ଅଧିକ ହେଉଥିଲା, ସେଇ 2 ସବୁବେଳେ ଗ୍ୟାପ୍ ରହୁଥିଲା, ଛୁଇଁପାରୁନଥିଲେ। କିନ୍ତୁ ମା' ଯଶୋଦା ତାଙ୍କୁ ଧରିଦେଲେ, ପରାମୃଷ୍ଟଂ ଅତ୍ୟନ୍ତ ଦୁର୍ଦୃତ ଗୋପ୍ୟା, ପରାମୃଷ୍ଟଂ ତାଙ୍କୁ ଧରି ପକାଇଲେ, କାରଣ ଭଗବାନଙ୍କର ନୃତ୍ୟ ବତ୍ସଳତା ନିଜକୁ ଧରା ଦେଉଛନ୍ତି ସେ, ଭଗବାନ କେହି ଛୁଇଁପାରିବେ ନାହିଁ। ମନ ଅଗ୍ରଜାନିତ ବି ମନ ଅଗ୍ରଜାନ, ଆମର ମନ ଯେତେ ସ୍ପିଡ଼ରେ ଗଲେ ମଧ୍ୟ ଭଗବାନ ତାଠାରୁ ଅଧିକ ସ୍ପିଡ଼ରେ ଯିବେ, କିନ୍ତୁ ମାତ୍ରା ବଳା ଗ୍ରହଣୀନ, ମା'ଙ୍କ ଦ୍ୱାରା ସେ ଦ୍ରୁତ ହେଲେ, ମା' ତାଙ୍କୁ ଧରିଲେ, କାରଣ ଭଗବାନଙ୍କର ଏଇ ଭକ୍ତବତ୍ସଳତା ଗୁଣ ଆସିଗଲା, ଯେଉଁଥିପାଇଁ ମା' ତାଙ୍କୁ ଧରିଲେ। ମା' ହାଲିଆ ହୋଇଗଲେ, ଯାଇ ଯାଇକି ଯାଇପାରିଲେ ନାହିଁ, କିନ୍ତୁ ଭଗବାନଙ୍କର ଭକ୍ତବତ୍ସଳତା ଆସିଲା, ମା ଯଶୋଦା ତାଙ୍କୁ ଧରିଲେ। ତେଣୁ ସେହିଭଳି ଭାବରେ ଆନନ୍ଦମୟତ୍ୱେପି ଦୁଃଖ ରୋଦିନୀନ, ତେଣୁ ଭଗବାନ ମାଙ୍କ ପାତ୍ରରେ ଧରା ପଡ଼ିଯାଇଛନ୍ତି, ସେତେବେଳେ ସେ ଭୟରେ ରୋଦନ କରୁଛନ୍ତି। ରୋଦାନ୍ତଙ୍ଗ ନେତ୍ର ଯୁଗ୍ମାମ ରୋଜାନ୍ତଂ ରାମ୍ବୋଜ ନେତ୍ରେଣ ଭ୍ରାତଙ୍କ ନେତ୍ରଂ ମୋ ଶାସକଂ ପତ୍ରିରେଖାଙ୍କ କଣ୍ଠ ଚିତ୍ତଗ୍ରୀବଙ୍ଗାମୋଦରଙ୍ଗତିବଧମାମୀଶ୍ୱରଂ ସ ଚିଦାନନ୍ଦ ରୂପଂ ତେଣୁ ଯଦିଓ ଭଗବାନ ଏବେ କୁହାଯାଉଛି ଭଗବାନ ହେଉଛନ୍ତି ଆନନ୍ଦମୟ, ଭଗବାନ ହେଉଛନ୍ତି ଆନନ୍ଦ ସଚିଦାନନ୍ଦ ଘନ ସେ ଭଗବାନ, ତାଙ୍କ ପାଖରେ କିଛି ଦୁଃଖ ନାହିଁ, ନିରାନନ୍ଦ ନାହିଁ। ଜୟ ଶ୍ରୀ ରାଧା ମଦନ ଦେବୀ, ତାଙ୍କର କୌଣସି ଦୁଃଖ ନାହିଁ, ସେ ଚାହିଁଲେ ମଧ୍ୟ ଦୁଃଖରେ ରହିପାରିବେ ନାହିଁ। ଯେଭଳି ସୂର୍ଯ୍ୟଲୋକରେ ଅନ୍ଧକାର ରହିପାରିବ ନାହିଁ, ସୂର୍ଯ୍ୟଲୋକ ଚାହିଁଲେ ମଧ୍ୟ ମୁଁ ଟିକିଏ ରାତିରେ ରହିଛି ରେଷ୍ଟ ନେବି, ସେ ରହିପାରିବେ ନାହିଁ, ଅନ୍ଧକାର ନାହିଁ ସେଠି, ଆଲୋକ ସବୁବେଳେ ରହିଛି। ସେଭଳି ଭାବରେ ଭଗବାନ ହେଉଛନ୍ତି ଆନନ୍ଦମୟ, ସେ କେବେ ନିରାନନ୍ଦ ହୋଇପାରିବେ ନାହିଁ, କିନ୍ତୁ ଭଗବାନ କ୍ରନ୍ଦନ କରୁଛନ୍ତି। ଏଇଟାକୁ ଦେଖି କୁନ୍ତିଦେବୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କୁନ୍ତିଦେବୀ ଥରେ ଆସିଥିଲେ ବୃନ୍ଦାବନକୁ, ଭଗବାନଙ୍କ ଏହି ଲୀଳାଟିକୁ ସେ ଦର୍ଶନ କରିଛନ୍ତି, ତେଣୁ ତାଙ୍କର ସ୍ତୁତିରେ ସେ କଥା ସେ କହିଛନ୍ତି। ଭଗବାନ ଯେଉଁ କ୍ରନ୍ଦନ କରୁଥିଲେ ସେ ନାଟକ କରୁନଥିଲେ, ତାଙ୍କ ନିଜର ପ୍ରକୃତିରେ ଭୟରେ ଭଗବାନ କ୍ରନ୍ଦନ କରୁଛନ୍ତି। ରୁଦନ୍ତମ୍ ମୁହୁନେତ୍ର ଯୁଗ୍ମ ମୃଦନ୍ତମ୍, ରୋଦନ କରୁଛନ୍ତି ଭଗବାନ, ଦୁଇ ହାତରେ ଆଖିକୁ ମନ୍ଥି ଦେଉଛନ୍ତି, ଏବଂ ଆଖିରେ ଯେଉଁ କଜଳ ଲାଗିଛି ସେ କଳା ସବୁ ତାଙ୍କର ମୁଖରେ ଗୁଳି ହୋଇଯାଉଛି। ରୁଦନ୍ତମ୍ ମୁହୁନେତ୍ର ଯୁଗ୍ମ ମୃଦନ୍ତମ୍ କରାମ୍ବୋଜ ଯୁଗ୍ମେଣ ଷାଟଙ୍ଗ ନେତ୍ର, ଷାଟଙ୍ଗ ନେତ୍ର ଭୟ କରିକି ରହିଛନ୍ତି, ନେତ୍ରରୁ ଜଣାପଡ଼ ବହୁତ ଭୟାଳୁ ହୋଇଯାଇଛନ୍ତି। ମୁହୁଶ୍ୱାସ କମ୍ ପତ୍ରୀ ରେଖାଙ୍କ କଣ୍ଠ, କଣ୍ଠରେ ତିନୋଟି ରେଖା ପରିସ୍ଫୁଟ ହୋଇଯାଉଛି, ଶ୍ୱାସ ଏଭଳି ନେଉଛନ୍ତି, ବହୁତ ଭୟରେ ଏଭଳି ନେଉଛନ୍ତି। ମୁହୁଶ୍ୱାସ କମ୍ ପତ୍ରୀ ରେଖାଙ୍କ କଣ୍ଠ ଚିତ୍ତଗ୍ରୀବ ଦାମୋଦର ଭକ୍ତିବଧମ, ମାଆଙ୍କ ଦ୍ୱାରା ଦାମୋଦର ବନ୍ଧା ହୋଇଛନ୍ତି, ତେଣୁ ମା ଯେତେବେଳେ ବାନ୍ଧିବା ପାଇଁ ଚେଷ୍ଟା କରୁଛନ୍ତି ବାନ୍ଧି ପାରୁନାହାନ୍ତି, ସେ ଭଗବାନ ଭକ୍ତବତ୍ସଳତା ପୁଣି ଆସିଗଲା। ଭଗବାନ ସର୍ବବ୍ୟାପକତୋପି ବନ୍ଧନହୀନ, ସର୍ବବ୍ୟାପକ ଭଗବାନଙ୍କର ଅନ୍ତ ନାହିଁ, ଯେତେ ବାନ୍ଧିଲେ ମଧ୍ୟ ଭଗବାନ ବାନ୍ଧିପାରିନଥାନ୍ତେ ଯଶୋଦା ମା, କିନ୍ତୁ ତାଙ୍କର ଭକ୍ତବତ୍ସଳତା ଗୁଣ ଯେତେବେଳେ ଆସିଗଲା ଭଗବାନ ବନ୍ଧା ହେଲେ। ତେଣୁ ଇଏ ହେଉଛି ସର୍ବବ୍ୟାପକତ୍ୱ ବି ଭଗବାନ ସବୁଠାରେ ବିଦ୍ୟମାନ, ଏମିତି କେଉଁଠି ନାହିଁ ଯେଉଁଠି ଭଗବାନ ନାହାନ୍ତି। ଏଇଭଳି ଭାବରେ ଯେତେବେଳେ ବର୍ଣ୍ଣନା କରାଯାଉଛି, ଯେତେବେଳେ ଭଗବାନଙ୍କୁ ବିଶ୍ୱରୂପ ଦେଖୁଛନ୍ତି ଅର୍ଜୁନ, ସେ ସ୍ତୁତି କରିଛନ୍ତି, ନାହାନ୍ତୋ ନ ଜାତି ନ ସମ୍ପ୍ରତିଷ୍ଠା, ଅନ୍ତ ନାହିଁ ଭଗବାନଙ୍କର, ଦେଖିପାରୁନାହାନ୍ତି ଅନ୍ତ, ଅନନ୍ତ ସବୁ ରହିଛି, ତାଙ୍କର ମୁଖ ତାଙ୍କର ହସ୍ତ ଏସବୁ ଅନନ୍ତ ଭାବରେ ରହିଛି। କିନ୍ତୁ ମା ଯଶୋଦା ତାଙ୍କୁ ବାନ୍ଧି ପକାଇଲେ, କିଭଳି ନା ଏ ଭଗବାନଙ୍କର ଭକ୍ତବତ୍ସଳତା, ସର୍ବବ୍ୟାପକ ବି ବନ୍ଧନହୀନ ଭକ୍ତବତ୍ସଳତା, ଇଏ ହେଉଛି ଭଗବାନଙ୍କ ଭକ୍ତବତ୍ସଳତା। ଏଠି ଆଠଟି ଐଶ୍ୱର୍ଯ୍ୟ ସେ ତ୍ୟାଗ କରିଛନ୍ତି, ଗୋଟେ ହେଲା ଆତ୍ମରାମତ୍ୱ ବି ବୁଭୁକ୍ଷୟା, ପୂର୍ଣ୍ଣ କାମତ୍ୱ ବି ଅତୃପ୍ତ୍ୟା, ଶୁଦ୍ଧ ସତ୍ୱ ବି କୋପ, ସ୍ୱରାଜ୍ୟ ଲକ୍ଷ୍ମୀବତ୍ୱ ବି ଚୌର୍ଯ୍ୟଣ, ମହାକାଳ ଜମାଧି ଭୟ ଜ୍ୟୋତି ବି ଭୟ ପଳାୟଣମ, ମନୋଗ୍ରଜାନତ୍ୱ ବି ମାତ୍ରାବଳା ଗ୍ରହଣହୀନ, ଆନନ୍ଦମୟତ୍ୱ ବି ଦୁଃଖ ରୋଦନହୀନ, ସର୍ବବ୍ୟାପକତ୍ୱ ବି ବନ୍ଧନହୀନ, ଏ ଆଠଟି ଐଶ୍ୱର୍ଯ୍ୟ ଭଗବାନ ତାଙ୍କର ଭକ୍ତ ପାଇଁ ତ୍ୟାଗ କରିଦେଇଛନ୍ତି। ଐଶ୍ୱର୍ଯ୍ୟ କାମ କଲା ନାହିଁ, କାରଣ ତାଙ୍କର ଭକ୍ତବତ୍ସଳତା ଗୁଣ ଯେତେବେଳେ ଆସିଯାଉଛି ଅନ୍ୟ ସବୁ ଐଶ୍ୱର୍ଯ୍ୟ ଦବିଯାଉଛି। ଏଇଭଳି ଭାବରେ ଭଗବାନଙ୍କ ଭକ୍ତବତ୍ସଳତା ରହିଛି, ଅନେକ ଲୀଳା ସବୁ ରହିଛି ଭଗବାନଙ୍କର, ତେଣୁ ଏଇଟା ବିଶ୍ୱନାଥ ଚକୁରଟାକୁ ତାଙ୍କ ଭାଷାରେ ଏ କଥାଟି କହିଛନ୍ତି। ଭଗବାନ ତାଙ୍କର ଆଠଟି ଐଶ୍ୱର୍ଯ୍ୟ ତ୍ୟାଗ କରିଦେଇଛନ୍ତି ତାଙ୍କ ଭକ୍ତ ପାଇଁ, ତାଙ୍କର ଭୃତ୍ୟ ପାଇଁ, ଭଗବାନଙ୍କର ସମସ୍ତେ ଭୃତ୍ୟ, ଭଗବାନ କାହାର ଭୃତ୍ୟ ନୁହନ୍ତି, ସେ ହେଉଛନ୍ତି ମାଲିକ, କିନ୍ତୁ ମାଲିକ ହେଲେ ମଧ୍ୟ ସେ ନୃତ୍ୟଙ୍କର ମୃତ୍ୟୁ ହୋଇଯାଆନ୍ତି। ସେ କଥା ଭାଗବତ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ କୁହାଯାଇଛି। ଯଦିଓ ଭଗବାନ ଅଜିତ କିନ୍ତୁ ତାଙ୍କର ଭକ୍ତ ତାଙ୍କୁ ଜିତି ଯାଆନ୍ତି। କିଭଳି ଜିତନ୍ତି? ନା ଜ୍ଞାନୀ ପ୍ରୟାସମ ମୋଦପାଶ୍ୟ ନମନ୍ତ ଏବ ଜୀବନ୍ତି ସମ୍ମୁଖରେ ତାଭଦୀୟ ବାର୍ତ୍ତା ସ୍ଥାନେ ସ୍ଥିତା ସ୍ଥିତିଗତାନ୍ତ ନୁଭାଂ ମନୋଭୀ ଯେ ପ୍ରାୟଶ ଜିତୁ ଜିତୁ ପ୍ୟସିତୈସ୍ତ୍ରୀଲୋକ୍ୟା। ଭଗବାନ କେହି ଜିତିପାରିବେ ନାହିଁ, କିନ୍ତୁ ଭଗବାନଙ୍କ ଭକ୍ତ ଭଗବାନଙ୍କୁ ଜିତି ଯାଆନ୍ତି। ଭଗବାନ ହାରିଯାଉଛନ୍ତି, ସୁଦାମକୁ କାନ୍ଧରେ ବସି ନେଉଛନ୍ତି, ଭଗବାନ ତାଙ୍କ ପାଖରେ ହାରିଯାଇଛନ୍ତି। ତେଣୁ ସେ କଥା ବ୍ରହ୍ମା କହୁଛନ୍ତି, ବ୍ରହ୍ମା ଯଦି ଭୁଲ କରିଦେଇଛନ୍ତି ଭଗବାନ ପାଖରେ, ତେଣୁ ସେ କ୍ଷମା ପ୍ରାର୍ଥନା କଲାବେଳେ ଏଇ କଥାଟି କହିଛନ୍ତି, ପ୍ରଭୁ ମୁଁ ଆପଣଙ୍କ ନୃତ୍ୟ ହେଲେ ମଧ୍ୟ ଆପଣଙ୍କ ନୃତ୍ୟଙ୍କର ମଧ୍ୟ ନୃତ୍ୟ ହୋଇଯାଆନ୍ତି। ତେଣୁ ସେ କହୁଛନ୍ତି ଜ୍ଞାନୀ ପ୍ରୟାସମ ମୋଦପାଶ୍ୟ, ମୁଁ ଯେଉଁ ନିଜେ ଚେଷ୍ଟାରେ ଚାହୁଁଥିଲି ଆପଣଙ୍କୁ ମାପିବା ପାଇଁ, ଏଇଟା ଦ୍ୱାରା ମୁଁ ମାପିପାରିଲି ନାହିଁ, ମୋର ଭୁଲ ହୋଇଗଲା। ତେଣୁ ତାଙ୍କର ଭୁଲକୁ ସୁଧାରିବା ପାଇଁ ବ୍ରହ୍ମା ଏ ଜ୍ଞାନ ସମସ୍ତ ଜୀବ ମନୁଷ୍ୟ ସମାଜକୁ ଦେଉଛନ୍ତି। ଭଗବାନ ଭୁଲ କରିଦେଲେ, ବ୍ରହ୍ମା ଭୁଲ କରିଦେଲେ, ଜ୍ଞାନ ମାଧ୍ୟମରେ ମାପିବା ପାଇଁ ଚେଷ୍ଟା କରିଥିଲେ ଭଗବାନଙ୍କୁ, ଜ୍ଞାନ ମାଧ୍ୟମରେ ଆମେ ଭଗବାନ ମାପିପାରିବା ନାହିଁ। କାରଣ ସେ ଜ୍ଞାନଂ ଜ୍ଞାନବଦାମ, ସମସ୍ତଙ୍କ ଜ୍ଞାନୀମାନଙ୍କର ସେ ହେଉଛନ୍ତି ଜ୍ଞାନ, ଏବଂ ଭଗବାନଙ୍କଠୁ ସବୁ ଜ୍ଞାନ ଆସୁଛି, ମତେ ସ୍ମୃତି ଜ୍ଞାନମ ଅପଗନମ୍ର। ତେଣୁ ଆମେ ନିଜ ଚେଷ୍ଟାରେ ଜ୍ଞାନ ମାଧ୍ୟମରେ ଭଗବାନଙ୍କୁ ଜାଣିବା ପାଇଁ ଚେଷ୍ଟା କରିବାଟା ତ୍ୟାଗ କରିବାର ଅଛି। ଜ୍ଞାନ ପ୍ରୟାସ ମୋଦପାଶ୍ୟ, ତାହେଲେ କ'ଣ କରିବା? ବ୍ରହ୍ମାଙ୍କୁ ଯଦି ପ୍ରଶ୍ନ ଯିବ, ଅନ୍ୟ ପଚାରିବେ ବ୍ରହ୍ମାଜୀ ଆମେ ତାହେଲେ କ'ଣ କରିବୁ, ଆମେ ଜ୍ଞାନ ମାଧ୍ୟମରେ ଯଦି ଭଗବାନ ଚାହିଁବା ଜାଣିବା ପାଇଁ ଚାହିଁବୁନି, ନା ନମନ୍ତ ଏବ ନମ୍ର ଭାବରେ ଜୀବନ୍ତି ସମ୍ମୁଖରେ ତା ଭବତୀୟ ବାର୍ତ୍ତା। ଯେଉଁମାନେ ସନ୍ମୁଖ ସତ୍ମୁଖ ଯେଉଁମାନେ ଭଗବାନଙ୍କର ଭକ୍ତ, ତାଙ୍କ ମୁଖରୁ ସଦା ମୁଖା, ତାଙ୍କର ମୁଖରୁ ଭବତୀୟ ବାର୍ତ୍ତା, ହେ ପ୍ରଭୁ ଆପଣଙ୍କ କଥା ଯଦି ସେମାନେ ଶ୍ରବଣ କରିବେ, ସନ୍ମୁଖାନ ଭବତୀୟ ବାର୍ତ୍ତା, ତାହେଲେ ସ୍ଥାନେ ସ୍ଥିତା ସ୍ଥିତିଗତା ତନୁବା ମନୋଭୀ, ସେ ଯେଉଁ ସ୍ଥାନରେ ଥାଆନ୍ତି ନା କାହିଁକି, ସେଥିରେ କିଛି ଅସୁବିଧା ନାହିଁ। କେବଳ ଶ୍ରୁତିଗତା, କେବଳ ଶ୍ରବଣ କରିବେ, କାୟ ମନ ବାକ୍ୟରେ ଯଦି ଶ୍ରବଣ କରିବେ, ତାହେଲେ ଭଗବାନ ଯଦିଓ ଅଜିତ ତାଙ୍କେ ଜିତିପାରିବେ ନାହିଁ, କିନ୍ତୁ ସେମାନେ ଭଗବାନଙ୍କୁ ଜିତିଯିବେ। ପ୍ରାୟଶ ଜିତୋପି ସେ ତୈସ୍ତ୍ରୀଲୋକ୍ୟା, ଜିତୋପି ଅଜିତ, ଅଜିତଙ୍କୁ ସେ ଜିତିଦେବେ, ଭଗବାନଙ୍କୁ ଭଗବାନ ହେଉଛନ୍ତି ଅଜିତ, କିନ୍ତୁ ତାଙ୍କର ବୃଦ୍ଧ ଭଗବାନଙ୍କୁ ଜିତି ଯାଉଛନ୍ତି। ଇଏ ହେଉଛି ଭଗବାନଙ୍କ ଭକ୍ତବତ୍ସଳତା। ତେଣୁ ଭଗବାନ ସେଇ ଭକ୍ତବତ୍ସଳତା, ଆଜି ଚାରି କୁମାର ଏଇ ଭଗବାନଙ୍କ ଭକ୍ତବତ୍ସଳତା ଦେଖି ଗଦଗଦ ହୋଇଯାଉଛନ୍ତି। ତେଣୁ ସିଏ କହୁଛନ୍ତି, ଭୂୟୋ ମମାନ୍ତିକମ୍ ଇତାଂ ତଦନୁ ଗୃହୋମି, ଏଇ ଭୃତ୍ୟମାନେ ମୋର ଯେଉଁ ଆପଣଙ୍କୁ ଯେଉଁ ଅପରାଧ କରିଦେଲେ, ଆପଣ ତାଙ୍କୁ ଯେଉଁ ଶାସ୍ତି ପ୍ରଦାନ କଲେ, ଯେଉଁ ଦଣ୍ଡ ପ୍ରଦାନ କଲେ, ସେଇଟା ଠିକ୍ ଅଛି, କିନ୍ତୁ ସେମାନେ ସବୁଦିନ ପାଇଁ ନ ରହନ୍ତୁ, ସେମାନେ କଳ୍ପିତ ଅଚିରତୁ, ବେଶୀ ଡେରି ନ ହୋଇକି ଶୀଘ୍ର ଯେମିତି ସେମାନେ ମୋ ପାଖକୁ ଆସିବେ, ମମାନ୍ତିକମ୍ ଏତିକି କଳ୍ପତା, ଏତିକି କୃପା କରନ୍ତୁ ମୋ ପାଇଁ, ଏତିକି ବ୍ୟବସ୍ଥା କରନ୍ତୁ କଳ୍ପତା। ଭଗବାନଙ୍କର କେତେ ବ୍ୟବହାର, କିଭଳି ଭାବରେ ଭଗବାନଙ୍କର କେତେ ବିନମ୍ରତା, କେତେ ନମ୍ର ବ୍ୟବହାର, ଏସବୁ ଆମେ ଦେଖିବା ଏଥିରୁ। ଯତ୍ କଳ୍ପତା ଅଚିରତୁ ମୃତ୍ୟୁର ବିବାସ, ବିବାସ ବିଶେଷ ଭାବରେ ବାସ, ଦୂର ବାସ ବୋଲି କୁହାଯାଉଛି, ବିବାସ ଦୂରରେ ରହିବା, ଭଗବାନଙ୍କର ଦୂରରେ ଯେଉଁ ମର୍ତ୍ତ୍ୟ ଲୋକରେ ଯେଉଁ ଅଭିଶାପ ଆପଣ ଦେଲେ, ସେ ଯେଉଁ ଦୂରରେ ରହିବେ, ସେ ଦୂରରେ ବେଶୀ ଦିନ ନ ରହନ୍ତୁ, ଖୁବ୍ ଶୀଘ୍ର ଆମ ପାଖକୁ ଆସନ୍ତୁ, ମମାନ୍ତିକମ୍ ନିକଟରେ ବାସ କରନ୍ତୁ। ଯେଉଁମାନେ ମୁକ୍ତି ପ୍ରାପ୍ତ ହୁଅନ୍ତି ତାଦେହରୁ ଇଏ ଗୋଟିଏ ମୁକ୍ତି, ସମୀପ ମୁକ୍ତି, ନିକଟରେ ବାସ କରିବା ଇଏ ଗୋଟିଏ ମୁକ୍ତି। ପାଞ୍ଚ ପ୍ରକାର ମୁକ୍ତି ମଧ୍ୟରୁ ଯେଉଁଟା ସବୁଠାରୁ ନ୍ୟୁନତମ ମୁକ୍ତି, ସେଇଟା ଭକ୍ତମାନେ ଚାହାନ୍ତି ନାହିଁ, ସାଧୁର୍ଯ୍ୟ ମୁକ୍ତି, ଭଗବାନ ସହିତ ମିଶିଯିବା, ଏକ ହୋଇଯିବା, ଏଇଟାକୁ ଭକ୍ତମାନେ ଚାହାନ୍ତି ନାହିଁ। କିନ୍ତୁ ଆଉ ଯେଉଁ ଚାରୋଟି ମୁକ୍ତି ରହିଛି, ସାରୋକ୍ୟ, ସାଷ୍ଟି, ସାରୂପ୍ୟ ଏବଂ ସାମିପ୍ୟ, ଏଇ ଚାରୋଟି ମୁକ୍ତି, ଭଗବାନ ଯେଉଁ ଲୋକ ରହୁଛନ୍ତି ସେ ଲୋକ ରହିବା, ଇଏ ଗୋଟିଏ ସାରୋକ୍ୟ ମୁକ୍ତି। ଭଗବାନଙ୍କ ରୂପ ଭଳି ରୂପ ପ୍ରାପ୍ତ ହେବା, ଇଏ ଗୋଟେ ସାରୂପ୍ୟ ମୁକ୍ତି। ଭଗବାନ ଭଳି ଶକ୍ତି ପ୍ରାପ୍ତ ହେବା, ଇଏ ଷାଷ୍ଠୀ ମୁକ୍ତି। ଭଗବାନଙ୍କର ନିକଟରେ ବାସ କରିବା, ସେ ସାମୀପ୍ୟ ମୁକ୍ତି। ଯେଭଳି ଭାବରେ ଅର୍ଜୁନ ଏଇ ସାମୀପ୍ୟ ମୁକ୍ତି ପ୍ରାପ୍ତ ହୋଇଥିଲେ, ଭଗବାନଙ୍କ ସହିତ ସବୁବେଳେ ସେ ରହୁଛନ୍ତି, ଭଗବାନ ନିକଟରେ ରହୁଛନ୍ତି ସିଏ। ତେଣୁ ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଅର୍ଜୁନ ଯେତେବେଳେ ଭଗବାନ କହୁଛନ୍ତି ଅର୍ଜୁନକୁ, ଏଇ ଯେଉଁ ଜ୍ଞାନ ମୁଁ ତୁମକୁ ଦେଉଛି ଅର୍ଜୁନ, ଇମଂ ବିବସତ ଯୋଗଂ ପ୍ରତ୍ୟବା ନାମ ଅବ୍ୟୟମ, ଏଇ ଜ୍ଞାନକୁ ମୁଁ ପ୍ରଥମେ ସୂର୍ଯ୍ୟ ଦେବତା ବିବସ୍ୱାନ କହିଥିଲି। ତେଣୁ ଭଗବାନ ଅର୍ଜୁନ ଜାଣନ୍ତି, କିନ୍ତୁ ସାଧାରଣ ଲୋକମାନଙ୍କର ସନ୍ଦେହକୁ ମୋଚନ କରିବା ପାଇଁ ଅର୍ଜୁନ ଏହି ପ୍ରଶ୍ନଟି ପଚାରିଥିଲେ। ପ୍ରଭୁ ଅପରଂ ଭବତ ଜନ୍ମ ପରଂ ଜନ୍ମ ବିବସତ କଥମ ଏତତ୍ ବିଜାନିଆ ତୋ ମହାଦେବ ପ୍ରତ୍ୟବାନ ଇତି। ପ୍ରଭୁ ଆପଣଙ୍କର ତ ମୋ ସହିତ ଜନ୍ମ ହୋଇଛି, 90 ବର୍ଷ ପାଖାପାଖି ଆପଣଙ୍କ ବୟସ, କିନ୍ତୁ ବିବସ୍ୱାନଙ୍କର ତ ବୟସ ଲକ୍ଷ ଲକ୍ଷ ବର୍ଷ, 12 କୋଟି 4 ଲକ୍ଷ ବର୍ଷ ପୂର୍ବର କଥା ଭଗବାନ କହୁଛନ୍ତି। ତେଣୁ ସେ କହୁଛନ୍ତି କଥମ ଏତତ୍ ବିଜାନିଆ ତୋ ମହାଦେବ ପ୍ରତ୍ୟବାନ ଇତି, କାରଣ ମୁଁ କେମିତି ଜାଣିବି ପ୍ରଭୁ ଯେ ଆପଣ ଏଇ ବିବସ୍ୱାନଙ୍କୁ ଏଇ ଜ୍ଞାନ ପ୍ରଦାନ କରିଥିଲେ ବୋଲି। ସେ ପ୍ରଶ୍ନର ଉତ୍ତରରେ ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହୁଛନ୍ତି ଅର୍ଜୁନ, ବହୁନି ମେ ବ୍ୟତୀତାନି ଜନ୍ମାନି ତବ ଜାର୍ଜୁନ ତାନ୍ୟାଂ ବେଦ ସର୍ବାଣୀ ନତ୍ୟଂ ବେଦ ପରନ୍ତପ। ଅର୍ଜୁନ ଆମେ ମୁଁ ଏବଂ ତମେ ଅନେକ ଜନ୍ମ ବିତେଇ ଦେଇଛେ, ବହୁନି ମେ ବ୍ୟତୀତାନି ଜନ୍ମାନି ତବ ଜାର୍ଜୁନ, କିନ୍ତୁ ତାନ୍ୟାଂ ବେଦ ସର୍ବାଣୀ ସେସବୁକୁ ମୁଁ ଜାଣିଛି, କିନ୍ତୁ ନତ୍ୟଂ ବେଦ ପରନ୍ତପ ତମେ ସେଇଟା ଜାଣିନ, ତ ଭୁଲି ଯାଇଛ। ତମେ ମୋ ସହିତ ଆସିଛ ସବୁବେଳେ, ତମେ ସାମୀପ୍ୟ ମୁକ୍ତି ପ୍ରାପ୍ତ ହେଇଛ, ମୋର ନିକଟରେ ସବୁବେଳେ ରହୁଛ, ତମେ ସାମୀପ୍ୟ ମୁକ୍ତି ପ୍ରାପ୍ତ ହେଇଛ, କିନ୍ତୁ ସେଇଟାକୁ ତମେ ଭୁଲି ଯାଇଛ, କିନ୍ତୁ ମୁଁ ଭୁଲି ନାହିଁ, ମୁଁ ସବୁ ମନେ ରଖିଛି। ତେଣୁ ଭଗବାନ ଏ ଯେଉଁ ଜୟ ଏବଂ ବିଜୟ ଯିଏକି ସାମୀପ୍ୟ ମୁକ୍ତି ପ୍ରାପ୍ତ ହେଇଛନ୍ତି, ତେଣୁ ସେ କହୁଛନ୍ତି, ଭଗବାନ କହୁଛନ୍ତି ଯେ ସେମିତି ମୋ ପାଖକୁ ଆସିବେ, ଅଚିରାହତୋ ଅଚିରାହତୋ, ବେଶୀ ଡେରି ଯେମିତି ନ ହୁଏ, ଖୁବ୍ ଶୀଘ୍ର ଯେମିତି ଆସିବେ, ଯତ୍ କଳ୍ପତା, ଏଇଭଳି ଭାବେ ବ୍ୟବସ୍ଥା କରନ୍ତୁ, ଭଗବାନଙ୍କର ଏ ବିନମ୍ର ଭାବରେ ଅନୁରୋଧ କରୁଛନ୍ତି। ଭଗବାନ ଚାହିଁଥିଲେ ସେ ତାଙ୍କ ଯେଉଁ ଚାରି କୁମାରଙ୍କର ଯେଉଁ ଅଭିଶାପକୁ ବ୍ୟର୍ଥ କରିଦେଇପାରିଥାନ୍ତେ, କିନ୍ତୁ ଏ ଭଗବାନ ଯେଉଁ ଗୋଟିଏ କାର୍ଯ୍ୟ ହେଉଛି ତାଦ୍ୱାରା ଅନେକ ତାଙ୍କର ଇଚ୍ଛା ସିଦ୍ଧି ହେଉଛି ଗୋଟିଏ କାର୍ଯ୍ୟ ମାଧ୍ୟମରେ। ତେଣୁ ଏଇଭଳି ଭାବରେ ଯେତେବେଳେ ପ୍ରାର୍ଥନା କରୁଛନ୍ତି ଚାରିକୁମାରକୁ, ଚାରିକୁମାର ଭଗବାନଙ୍କର ଭଗବତା ଦେଖି କୃତ୍ୟକୃତ୍ୟ ହୋଇଯାଉଛନ୍ତି, ଭଗବାନ ମୋତେ ଅନୁରୋଧ କରୁଛନ୍ତି, ଆମକୁ ଅନୁରୋଧ କରୁଛନ୍ତି ଭଗବାନ, ଭଗବାନ ଅର୍ଡ଼ର ଦେଇପାରିଥାନ୍ତେ ତୁମେ ଏଇଟା ବନ୍ଦ କର ବା ଏମିତି କର ସେମିତି କର, ନା ବିନମ୍ର ଭାବରେ ଭଗବାନଙ୍କୁ ଭଗବାନ ପ୍ରାର୍ଥନା କରୁଛନ୍ତି, ବୁଦ୍ଧିମାନଙ୍କୁ ଚାରିକୁମାରଙ୍କୁ ବିନମ୍ର ଭାବରେ ପ୍ରାର୍ଥନା କରୁଛନ୍ତି। ଏ ଭଗବାନଙ୍କର ଭଗବତା, ଭଗବାନଙ୍କର ଏହିଭଳି ଭାବରେ ମହିମା ରହିଛି, ତେଣୁ ଏଇଟା ଯେତେବେଳେ ଜଣେ ଭକ୍ତ ଚିନ୍ତା କରେ ସେତେବେଳେ ସେ ଗଦଗଦ ହୋଇଯାଏ, କୃତ୍ୟକୃତ ହୋଇଯାଏ। ଭଗବତ ଗୀତା ପଞ୍ଚଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି, ତାଙ୍କ ବିଷୟରେ ବର୍ଣ୍ଣନା କରି ସେ କହୁଛନ୍ତି, ଇତିତେ ଜ୍ଞାନ ଇଏ ହେଉଛି ବୁହତ ଇତି କୁହତମ ଶାସ୍ତ୍ର ଇଦମ୍ଭୁକ୍ତ ମୟାନବ ଏତତ୍ ବୁଦ୍ଧିଆ ବୁଦ୍ଧିମାନ ସାତ୍ୟ ସ୍ୱଭାରତ। ଭଗବାନଙ୍କର ଏଇ ଯେଉଁ ଗୁଣ ଲୀଳା ଜଣେ ଯେତେବେଳେ ଜାଣିବେ, ଭଗବତ ଗୀତା ପଞ୍ଚଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି, ଇଏ ହେଉଛି କୁହତମ ଜ୍ଞାନ ଇତି କୁହତମ ଶାସ୍ତ୍ର ଇଦମ୍ଭୁକ୍ତ ମୟାନବ, ମୁଁ ତ ବର୍ତ୍ତମାନ କହିଲି ଏ ବୃହତ୍ତମ ଶାସ୍ତ୍ର କଥା କହିଲି, ପୁରୁଷୋତ୍ତମ ବିଭାଗ ଯୋଗ ଏତତ୍ ବୁଦ୍ଧିଆ ବୁଦ୍ଧିମାନ, ଯେଉଁମାନେ ଏଇ କିଛି ଜାଣିବେ, ଯେଉଁମାନେ ବୁଦ୍ଧି ପ୍ରାପ୍ତ ହେବେ ସେମାନେ ପ୍ରକୃତରେ ବୁଦ୍ଧିମାନ ହୋଇଯିବେ। ଏତତ୍ ବୁଦ୍ଧିଆ ବୁଦ୍ଧିମାନ ସାର୍ କୀର୍ତ୍ତକୃତ୍ୟ ଭାରତ, ମାନେ କୀର୍ତ୍ତକୃତ୍ୟ ହୋଇଯିବେ, ଗଦଗଦ ହୋଇଯିବେ ଭଗବାନଙ୍କ ଭଗବତା ବିଷୟରେ ଜାଣିଲେ, ଭଗବାନ ଲୀଳା ଜାଣିଲେ, ଭଗବାନଙ୍କର ଏଭଳି ମହନୀୟତା ରହିଛି ସବୁ। ତେଣୁ ଭକ୍ତମାନେ ଏଇ ସେ ଚିନ୍ତା କରି ସେ ଭଗବାନଙ୍କୁ ଭୁଲିପାରନ୍ତି ନାହିଁ, କେତେବେଳେ ଭୁଲିପାରନ୍ତି ନାହିଁ, ଭଗବାନଙ୍କର ଏଭଳି ରହିଛି ମହାନ ଗୁଣ ସବୁ ରହିଛି, ଅନେକ ଗୁଣ ରହିଛି ଭଗବାନଙ୍କର। ତେଣୁ ଭକ୍ତମାନେ ଏହି ଗୁଣକୁ ସବୁବେଳେ ଚିନ୍ତା କରନ୍ତି, ଭଗବାନଙ୍କର ସ୍ମରଣରେ ସମୟ ବିତେଇ ଦିଅନ୍ତି। ଯେଉଁମାନେ ଉନ୍ନତ ଭକ୍ତ ସେମାନେ ତାଙ୍କର ଶୟନ ମଧ୍ୟ ଦରକାର ହୁଏ ନାହିଁ, ଯେମିତି ଚାରି ଆମର କ'ଣ ଆମର ଯେଉଁ ରହିଛନ୍ତି ଷଡ଼ ଗୋସ୍ୱାମୀଙ୍କ ବିଷୟରେ ବର୍ଣ୍ଣନା କରାଯାଏ, ଯେ ନିଦ୍ରା ଆହାର ବିହାର କାଦ ବିଜିତ ହଉ ଅତ୍ୟନ୍ତ ଦିନ ଚଲଉ, ନିଦ୍ରା ଆହାର ନିଦ୍ରାକୁ ସବୁ ବିଜିତ କରିଦେଉଛନ୍ତି, ତାଙ୍କର ସହନ କରନ୍ତି ନାହିଁ, କେବଳ କେତେବେଳେ 2 ଘଣ୍ଟା କେତେବେଳେ ଘଣ୍ଟାଟେ ସେ କେତେବେଳେ ସେତିକି ମଧ୍ୟ ନୁହଁ। ଏଇଭଳି ଭାବରେ ପ୍ରଭୁପାଦ ମହାରାଜଙ୍କୁ ବର୍ଣ୍ଣନା କରାଯାଇଛି। ସେ ମଧ୍ୟ ଖୁବ୍ କମ୍ ସମୟ ନିଦ୍ରା ଯାଉଥିଲେ, କାରଣ ଭଗବାନଙ୍କର ଚିନ୍ତାରେ ଭଗବାନଙ୍କ ଲୀଳାରେ ମଗ୍ନ ରହି ଏତେ ଆନନ୍ଦ ପ୍ରାପ୍ତ ହେଉଥିଲେ। ଶୟନ କଲେ କ'ଣ ହେବ, ସବୁ ଭୁଲିଯିବେ, ଶୟନ ବେଳେ ସବୁ ଭୁଲିଯିବେ। ମତ ସ୍ମୃତି ଅପହନ କଲେ ବିସ୍ମୃତି, ଭଗବାନ ବିସ୍ମୃତି ଦେଉଛନ୍ତି ଯେଉଁଥିପାଇଁ ଜଣେ ଶୟନ କରୁଛି। କିନ୍ତୁ ଜଣେ ଯଦି ଭଗବାନ ସ୍ମୃତି ପ୍ରଦାନ କରିବେ ତାହେଲେ ଆଉ ସେ ଶୟନ କାହିଁକି କରିବେ। ଭଗବାନ ଲୀଳାରେ ଆନନ୍ଦରେ ଆନନ୍ଦ ବୋଧି ବର୍ଦ୍ଧନ ଆନନ୍ଦ ତାଙ୍କର ବଢ଼ି ବଢ଼ିକା ଯିବ। ଏହିଭଳି ଭାବରେ ବୈକୁଣ୍ଠ ଲୀଳା ଚାଲିଛି। ତେଣୁ ଚାରି କୁମାର ଏଇ ବ୍ରହ୍ମା କଥା କହିବେ, ଆପଣ ଶ୍ଳୋକରେ ବ୍ରହ୍ମା କହିବେ, ଦେବତାମାନଙ୍କୁ କଥା କହୁଛନ୍ତି। ବୈକୁଣ୍ଠ ବର୍ଣ୍ଣନା କରିଦିଆଗଲା ତା ଭିତରେ, ବୈକୁଣ୍ଠର କଥାକୁ ଆମେ ଏଇଠି ବସିକିରି ବୈକୁଣ୍ଠ ବିଷୟରେ ଜାଣିଲେ, ବୈକୁଣ୍ଠର ଲୀଳାକୁ ଆମେ ଦେଖିପାରିଲେ। ତେଣୁ ଏ ଭଗବାନ କୃପାରୁ ଏ ଭାଗବତମ ଆମେ ଶ୍ରବଣ କରୁଛେ। ଭଗବାନଙ୍କ ସାମ୍ରାଜ୍ୟ ବର୍ଣ୍ଣନା କରାଯାଉଛି, ଭଗବାନଙ୍କର ଲୀଳା, ଭଗବାନଙ୍କର କାର୍ଯ୍ୟ, ଜନ୍ମ କର୍ମ ଜମେ ଦିବ୍ୟମ କିଭଳି ଦିବ୍ୟ, ଏସବୁ ବର୍ଣ୍ଣନା କରାଯାଉଛି। ତେଣୁ ଆମ କଥା କହିଲେ ଶ୍ରୀନାମ ବିଶ୍ରାମ ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ ଦେଖି ଦାୟୀ ଗୋତ୍ମାନନ୍ଦେ।